ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशमस्कन्द 68 अध्याय श्लोक 11। व्यसुपपातां वशीकृतशिष्टो निकृतशृङ्गो अद्रिरिवेन्द्रतेजसा तस्रात्मजा सप्त पितो बधातुरा तस्यात्मजा सप्त पितुर्बधातुरः प्रतिक्रियामर्ष जुषा समुद्यतः व्यसुपपाताम्बसिकृतशीर्षो निकृतशृङ्गो अद्रिरिवेन्द्रतेजसा तस्यात्मजा सप्त पितुर्बधातुरः प्रतिक्रियामर्ष जुषा समुद्यतः व्यसुपपाताम्बसिकृतशीर्षो निकृतशृङ्गाद्रिवेन्द्रतेजसा तस्यात्मजा सप्त पितुर्बधातुरः प्रतिक्रियामर्ष जुषा समुद्यतः व्यसुपपाताम्बसिकृतशीर्षो निकृतशृङ्गोऽद्रिवेन्द्रतेजसा तस्यात्मजा सप्त पितुर्बधातुरः प्रतिक्रियामर्ष जुषा समुद्यतः व्यसुपपाताम्बसिकृतशीर्षो निकृतशृङ्गाद्रिरिवेन्द्रतेजसा तस्यात्मजा सप्त पितुर्बधातुरः प्रतिक्रियामर्ष जुषा समुद्यता। हरिकृष्ण श्लोकर अनुवाद। ପ୍ରାଣହୀନ ମୂରର ଶିରବିହୀନ ଶରୀର ଜଳ ମଧ୍ୟରେ ଏପରି ପତିତ ହେଲା ଯେପରିକି କୌଣସି ପର୍ବତର ଶୃଙ୍ଗ ବା ଶିଖର ଇନ୍ଦ୍ରଙ୍କ ବଜ୍ରର ଶକ୍ତିରେ ଛିନ୍ନ ହୋଇଯାଇଛି। ନିଜ ପିତାଙ୍କ ମୃତ୍ୟୁରେ କ୍ରୋଧ ହୋଇ ଅସୁରର ସାତ ପୁତ୍ର ପ୍ରତିଶୋଧ ନେବା ପାଇଁ ଉଦ୍ୟତ ହେଲେ। କୃଷ୍ଣ ଅବସ୍ଥା ଭକ୍ତ ସଜନ ମାତୃବୃନ୍ଦ ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଏ କଥା ଚାଲିଛନ୍ତି ଆସାମର ଯେଉଁ ରହିଛି କାମରୂପ ଯେଉଁଟାକ ସେ ସମୟରେ ନାମ ଥିଲା ପ୍ରାଗ୍ଜ୍ୟୋତିଷପୁର। ଏଇଟା ଥିଲା ମୂରର ରାଜଧାନୀ। ଯେମିତି ଆମର ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସେହିଭଳି ଭାବରେ ଏ ସମଗ୍ର ତ୍ରିଭୁବନର ସିଏ ହେଉଛନ୍ତି ମାଲିକ ଥିଲା ଏବଂ ତାହାର ରାଜଧାନୀ ଥିଲା ସେଇଟା ପ୍ରାଗ ଜ୍ୟୋତିଷପୁର 100 ଯୋଜନ ବିସ୍ତୃତ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି। ମୋର ସହିତ ଯେଉଁ ଭଗବାନଙ୍କ ଯୁଦ୍ଧ ହେଇଛି ଏତେ ପ୍ରସିଦ୍ଧ ଯୁଦ୍ଧ, ସେଇଥିପାଇଁ ଜୟଦେବ ଗୋସ୍ୱାମୀ ତାଙ୍କର ଯେଉଁ ରହିଛନ୍ତି ଗୀତ ଗୋବିନ୍ଦର ବର୍ଣ୍ଣନା କଲେ, ଆରେ କ'ଣ ସେ ମଧୁ ମୋର ନର କବି ନାଶନ ହେ ହରି, ମଧୁ ମୋର ନର କବି ନାଶନ ହେ ଗରୁଡ଼ାସନ ହେ ଗରୁଡ଼ାସନ ସୁରକୁଳ କେଳି ନିଦାନ ରୁଡ଼ାସନ ସୁର କେଳି ନିଦାନ ଜୟ ଜୟ ଦେବ ହରେ ହରେ ଜୟ 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 ଦେବ। ତେଣୁ ଇଏ ପ୍ରସିଦ୍ଧ ଘଟଣା ରହିଛି, ସାରା ତ୍ରିଲୋକରେ ଚର୍ଚ୍ଚିତ ହେଉଥିଲା ଏଇ ଘଟଣା ଏଇ ଲୀଳାଟି। ତେଣୁ ସୁଖଦେବ ଗୋସ୍ୱାମୀ ଏ ଲୀଳାଟିକୁ ବର୍ଣ୍ଣନା କରୁଛନ୍ତି, କାରଣ ଭଗବାନଙ୍କର ଏ ବିବାହ ସହିତ ସମ୍ବନ୍ଧିତ ଏ ମୂରର କଥା ଚାଲିଛି। ମଧୁର ସହିତ ଯେଉଁ ଯୁଦ୍ଧ ହେଇଥିଲା ସେଇଟା ଅଲଗା ସ୍ଥାନରେ ବର୍ଣ୍ଣନା କରାଯାଇଛି, ଏଠି ବିଶେଷ ଭାବରେ ମୂର ଏବଂ ନରକ ଏଇ ମୂରର ସହିତ ଯେଉଁ ଭଗବାନ ଯୁଦ୍ଧ ହେଉଥିଲା ଏଇ 10:69:6-13 ଏଇ 8ଟି ଶ୍ଲୋକରେ ବିସ୍ତାର ଭାବରେ ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦର ସହକାରେ ବର୍ଣ୍ଣନା କରୁଛନ୍ତି, ବହୁତ ଆନନ୍ଦରେ ବର୍ଣ୍ଣନା କରୁଛନ୍ତି। ଏବଂ ପରୀକ୍ଷିତ ମହାରାଜଙ୍କ ସହିତ 60,000 ମୁନି ଋଷିମାନେ ବହୁତ ଆନନ୍ଦର ସହିତ ଶ୍ରବଣ କରୁଛନ୍ତି ଏବଂ ଦେବତାମାନେ ମଧ୍ୟ ବହୁତ ଆନନ୍ଦର ସହିତ ଏ ଲୀଳାକୁ ଦେଖୁଛନ୍ତି। ତେଣୁ ଏଠି ଆମେ ବର୍ଣ୍ଣନା କରାଯାଇଛି 6ରୁ ଆରମ୍ଭ ହେଇଛି, କେମିତି ଭଗବାନ ଯେତେବେଳେ ଆସିଲେ ପ୍ରାଗ ଜ୍ୟୋତିଷପୁରକୁ ଆସିଲେ ସେ ଏଭଳି ଭାବରେ କରିଥିଲା ସେ ରାଜଧାନୀ, ଏଭଳି ସୁରକ୍ଷିତ ହେଇଥିଲା ଦୁର୍ଗ ଭଳି, 6 ପ୍ରକାର ରହିଥିଲା ସୁରକ୍ଷା କବଚ ରହିଥିଲା। ପ୍ରଥମେ ଥିଲା ପର୍ବତର ସୁରକ୍ଷା, ତାକୁ କେହି ଡେଇଁକିରି ଯାଇପାରିବେ ନାହିଁ, ତାପରେ ଜଳ, ତାପରେ ବାୟୁ, ତାପରେ ଅଗ୍ନି, ତାପରେ ଅସ୍ତ୍ର ଏବଂ ତାପରେ ମୂର ପାଶ, ମୂର ପାଶ ଏଭଳି ଭାବେ ପାଶ କରିଥିଲା କିନ୍ତୁ ଭଗବାନ ପାଶ କରିଛନ୍ତି ଏ ତିନି ଗୁଣ ଭଗବାନଙ୍କ 3ଟି ପାଶ, ପାଶରେ ସମସ୍ତେ ବନ୍ଧା ବନ୍ଧିକି ରଖିଛନ୍ତି, ସେଇଠୁ ମୂର ସମସ୍ତେ ସେଇଭଳିଆ ପାଶ କରିଥିଲା, ସମସ୍ତେ ବାନ୍ଧିଦେବ ତାକୁ କେହି ବାହାରି ପାରିବେ ନାହିଁ, ଏଇଭଳି ପାଶ କରିଥିଲା। ଏଇଭଳି ଭାବେ 6 ପ୍ରକାର ସୁରକ୍ଷା କରିଥିଲା ସେଠି ମୂର। ସବୁବେଳେ ସିଏ ରହୁଥିଲା କ'ଣ ନିଶାଗ୍ରସ୍ତ ହେଇକି ରହୁଥିଲା ଏବଂ ଜଳ ଭିତରେ ଶୟନ କରୁଥିଲା, ସେ ଏତେ ନିଶାଗ୍ରସ୍ତ ହେଇକି ରହୁଥିଲା। ଆ ପୂର୍ବରୁ ସୁବର୍ଣ୍ଣନା କରାଯାଇଛି ସେ ଲୀଳାଟିକୁ। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ଗୋଟିଏ ପରେ ସୁରକ୍ଷା କବଚକୁ ଛେଦନ କରିକିରି ଯାଇ ପହଞ୍ଚିକିରି ଶଙ୍ଖନାଦ କରିଦେଲେ, ଏ ଶଙ୍ଖନାଦ ଶୁଣି ମୂର ନିଦ୍ରାରୁ ଭାଙ୍ଗିକିରି ନିଦ ଭଙ୍ଗ ହେଇଗଲା ତାହାର, ସିଏ ଭୀଷଣ ଭାବରେ ବିରାଟ 5ଟି ମୁଣ୍ଡ ଥିଲା ତାର, ଆ ପୂର୍ବରୁ ଆମେ ବର୍ଣ୍ଣନା କରିସାରିଛେ, 5ଟି ମସ୍ତକ ଏବଂ ଏଭଳି ତେଜିଆନ ଦେଖାଯାଉଥିଲା ଯେଭଳି ଭାବରେ ପ୍ରଳୟ ସମୟରେ ସୂର୍ଯ୍ୟ ଯେଉଁଭଳି ଭାବରେ ତେଜିଆନ ହେଇଯାଆନ୍ତି ସେଇଭଳି ଭାବରେ 5ଟି ମୁଖ ବ୍ୟାଦାନ କରିକିରି ଖୋଲିକିରି ଆସିଲା, ସବୁ ଦଶ ଦିଗକୁ ଗିଳି ଦେବା ଭଳି ଏଭଳି ଭାବରେ ଆସୁଥିଲା। ଆ ପୂର୍ବରୁ ଆମେ ବର୍ଣ୍ଣନା କରିସାରିଛେ କିଭଳି ସେ ସ୍ୱର ମାରିଥିଲା ଗରୁଡ଼ଙ୍କୁ, କାରଣ ଭଗବାନଙ୍କୁ ସେ ଦେଖିପାରିନଥିଲା, ତେଣୁ ଭଗବାନ ସେ ସ୍ୱରକୁ 2ଟି ସ୍ୱରରେ 3 ଖଣ୍ଡ କରିଦେଇଥିଲେ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି। ତାପରେ ବର୍ତ୍ତମାନ ଗଦା ଛାଡ଼ିଲା, ସେ ଗଦା ଯେତେବେଳେ ଛାଡ଼ିଲା ସେତେବେଳେ ଭଗବାନ ତାଙ୍କର ଗଦାରେ, ଆମେ ତା ପୂର୍ବ 2 ଦିନ ତଳେ ଯେଉଁ ଆଲୋଚନା କରୁଥିଲେ, ଗଦା ଯେତେବେଳେ ଛାଡ଼ିଲା ଭଗବାନ ଗଦାଗ୍ରଜ ତାଙ୍କର ଗଦାରେ ସେ ଗଦାକୁ 1000 ଭାଗରେ ଚୂର୍ଣ୍ଣ ବିଚୂର୍ଣ୍ଣ କରିଦେଲେ। ଏଇଭଳି ଭାବରେ ଯେତେବେଳେ ଭଗବାନ ଗଦାକୁ ନଷ୍ଟ କରିଦେଲେ ସେତେବେଳେ ସେ ତା'ର ବାହୁ ତୋଳିକିରି ବାହୁ ଉଚ୍ଚ ଉପରକୁ ଟେକି ଗିଳି ଦେବା ପାଇଁ ଆସିଲା, 5 ମୁଖରେ ଗିଳି ଦେବା ପାଇଁ ବା ଯାହା କରିବା ପାଇଁ ଆସୁଥିଲା ଭଗବାନ ପାଖକୁ। ତେଣୁ ଭଗବାନ ଅଜିତ ବର୍ଣ୍ଣନା କରାଯାଇଛି, ଭଗବାନ ହେଉଛନ୍ତି ଅଜିତ, ଅଜିତଙ୍କୁ ସେ ଜିତିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଥିଲା, କିନ୍ତୁ ଅଜିତଙ୍କୁ ଆମେ ପୂର୍ବରୁ ବର୍ଣ୍ଣନା କରିଛୁ, ଅଜିତଙ୍କୁ କିଏ ଜିତିପାରିବ, ତା'ର ଉପାୟ ରହିଛି। ଅଜିତଙ୍କୁ ଜିତିବାର ଉପାୟ ରହିଛି, କିନ୍ତୁ ସେ ତାର ନିଜ ଉପାୟରେ ଜିତିବା ପାଇଁ ଚେଷ୍ଟା କରୁଥିଲା, କିନ୍ତୁ ଭଗବାନ ତାକୁ କ'ଣ କଲେ ନା ତାର ତାଙ୍କର ଯେଉଁ ରହିଛି ଚକ୍ରରେ ତାର ଶିର ସବୁ ଛେଦନ କରିଦେଲେ ଚକ୍ରରେ। ତେଣୁ ଆମେ ଦେଖିଲେ ଆମେ ଯେ ଭଗବାନ କେତେବେଳେ ତାଙ୍କର ଗଦା ବ୍ୟବହାର କରୁଛନ୍ତି, କେତେବେଳେ ତାଙ୍କ ସର ବ୍ୟବହାର କରୁଛନ୍ତି, କେତେବେଳେ ତାଙ୍କର ଚକ୍ର ବ୍ୟବହାର କରୁଛନ୍ତି, ଯେ ଭଗବାନଙ୍କର ଆୟୁଧ। ଏମାନେ ସବୁ ଭଗବାନ ସେବା ପାଇଁ ବହୁତ ସବୁବେଳେ ପ୍ରସ୍ତୁତ ହୋଇକି ରହିଛନ୍ତି। ଏମାନେ ସବୁ ଚେତନଶୀଳ, ଆମେ ଆଲୋଚନା କରିଥିଲେ ଏମାନେ ସବୁ ଚେତନଶୀଳ। ତେଣୁ ଭଗବାନ ଯେତେବେଳେ ତାଙ୍କର ଆୟୁଧମାନଙ୍କ ଦ୍ୱାରା ଶତ୍ରୁମାନଙ୍କୁ ନିହତ କରନ୍ତି, ସେତେବେଳେ ସେମାନେ ଆୟୁଧମାନେ ମଧ୍ୟ ଆନନ୍ଦିତ ହୋଇଯାଆନ୍ତି। ଆୟୁଧମାନେ ଚକ୍ରରୁ ଯେତେବେଳେ ଭଗବାନ ଛେଦନ କରୁଛନ୍ତି ଏଇ ମୂରର ପଞ୍ଚମୁଖକୁ, ସେତେବେଳେ ଚକ୍ରମାନେ ମଧ୍ୟ ଆନନ୍ଦିତ ହୋଇଯାଉଛନ୍ତି। ଚକ୍ର ସୁଦର୍ଶନ, ଚକ୍ରଙ୍କର ମଧ୍ୟ ରହିଛି ବହୁତ କଥା ରହିଛି ଚକ୍ରଙ୍କ ବିଷୟରେ। ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଅମ୍ବରୀଶ ମହାରାଜ ଏ ସୁଦର୍ଶନ ଚକ୍ରର ସ୍ତୁତି କରିଛନ୍ତି। ସୁଦର୍ଶନ ଭଗବାନଙ୍କର ଜଗନ୍ନାଥ ପାଖରେ ରହିଛି ଚକ୍ର, ସୁଦର୍ଶନ ଚକ୍ର, ଚତୁର୍ଦ୍ଧାମୂର୍ତ୍ତି, ଜଗନ୍ନାଥ, ବଳଦେବ, ସୁଭଦ୍ରା ଏବଂ ସୁଦର୍ଶନ। ତେଣୁ ଏ ସୁଦର୍ଶନ ଚକ୍ର ଭଗବାନ ଯେଉଁ ରହିଛନ୍ତି, ଏବଂ ଏଇ ଚକ୍ରରେ ମୂରର ଯେଉଁ ପାଞ୍ଚଟି ମସ୍ତକ ଥିଲା ଛେଦନ କରିଦେଲେ। ଛେଦନ ଯେତେବେଳେ ହୋଇଗଲା ସେତେବେଳେ ସେ ମୃତ୍ୟୁବରଣ କଲା। ମୃତ୍ୟୁବରଣ କରିକିରି ତାର ଶରୀର ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ, ଏଇଠି କୁହାଯାଉଛି ବ୍ୟସୁ ପପାତାମ୍ ବସିକୃତ ଶୀର୍ଷୁ। ଭଗବାନ ତାଙ୍କର ଯେଉଁ ସୁଦର୍ଶନ ଚକ୍ରରେ ତାର ଶିରକୁ ଛେଦନ କରିଦେଲେ, କୃତ ଶୀର୍ଷୁ, ଶୀର୍ଷୁ କହିଲେ ତାର ମୁଖ ମସ୍ତକ ଯେଉଁ ରହିଛି ଶୀର୍ଷୁ କୃତ, ତାକୁ ଛେଦନ କରିଦେଲେ ଭଗବାନ ଏ ସୁଦର୍ଶନ ଦ୍ୱାରା। ସୁଦର୍ଶନ ଅସ୍ତ୍ର, ସୁଦର୍ଶନ ଅସ୍ତ୍ର ବର୍ଣ୍ଣନା କରାଯାଇଛି ତାଙ୍କର ଯେଉଁ ଅସ୍ତ୍ରର, ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏ ସୁଦର୍ଶନ ଅସ୍ତ୍ର ଯେତେବେଳେ ଇଏ ଦୁର୍ଭାଷା ମୁନି ଯେଉଁ ଅମ୍ବରୀଶଙ୍କ ପ୍ରତି ଅପରାଧ କରିକିରି ଅପରାଧ କରୁଥିଲେ, ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ଦୁର୍ଭାଷା ମୁନି, ଏତେ ତାଙ୍କର ଯୋଗ ଶକ୍ତି ଥିଲା, କେବଳ ଜଟାକୁ ଛିଣ୍ଡେଇ ଦେଲେ ଗୋଟେ ଅଗ୍ନି ଶିଖା କରିଦେଲେ, ଅଗ୍ନି ଭଳି ରାକ୍ଷସ ତିଆରି କରିଦେଲେ, କୃତିଆ ନା କ'ଣ ତା ନା ତିଆରି କରିଦେଲେ। ଏବଂ ସେ ଯେତେବେଳେ ଆସୁଥିଲା ଅମ୍ବରୀଶଙ୍କୁ ଝାଳି ଦେବା ପାଇଁ, ସେତେବେଳେ ଭଗବାନଙ୍କ ସୁଦର୍ଶନ ଚକ୍ର ରକ୍ଷା କରିଥିଲା ଭଗବାନଙ୍କୁ, ଏ ତାଙ୍କର ଭକ୍ତଙ୍କୁ। ଏ ସୁଦର୍ଶନ ଚକ୍ର ଭଗବାନଙ୍କୁ କ'ଣ ରକ୍ଷା କରିବ, କିନ୍ତୁ ତାଙ୍କର ଭକ୍ତମାନଙ୍କୁ ବିଶେଷ ଭାବେ ରକ୍ଷା କରନ୍ତି ସୁଦର୍ଶନ ଚକ୍ର। ତେଣୁ ଅମ୍ବରୀଶ ମହାରାଜ ଯେତେବେଳେ ଦୁର୍ଭାଷା ମୁନି ତାଙ୍କର ସେ ଯେଉଁ ଛାଡ଼ିଥିଲେ ସେ ଜଟାକୁ, ସେ ଅଗ୍ନି ରୂପରେ ଆସିକରି ଜାଳି ଦେବା ପାଇଁ ବସିଥିଲା, ସେହି ସମୟରେ ଇଏ ଯେଉଁ ସୁଦର୍ଶନ ଚକ୍ର ସେ ଅଗ୍ନିକୁ ଜାଳି ଦେଇଥିଲେ। ଜାଳି ଦେଇକରି ସେ ଦୁର୍ଭାଷା ମୁନିଙ୍କ ପଛରେ ଧାବିତ ହୋଇଥିଲେ, ଏବଂ ଦୁର୍ଭାଷା ମୁନି ଯୁଆଡ଼େ ଚାହିଁଲେ ତ୍ରାହି ମାଙ୍ଗ ତ୍ରାହି ମାଙ୍ଗ କହିକି ଯେତେ ଯା ଯୁଆଡ଼େ ଗଲେ କେଉଁଠି ସେ ରକ୍ଷା ପାଇପାରିଲେ ନାହିଁ, ବ୍ରହ୍ମା ରକ୍ଷା କରିପାରିଲେ ନାହିଁ, ଶିବଜୀ ରକ୍ଷା, ଶିବଜୀଙ୍କ ଅଂଶରେ ସେ ଆସିଛନ୍ତି, ଅନୁସୂୟାଙ୍କ ପୁତ୍ର ଅତ୍ରି ଏବଂ ଅନୁସୂୟାଙ୍କ ପୁତ୍ର ସେ ଦୁର୍ଭାଷା, କି ଶକ୍ତି ଥିଲା ତାଙ୍କର, କେହି ରକ୍ଷା କରିପାରିଲେ ନାହିଁ। ତେଣୁ ଅନ୍ତିମରେ ବୈକୁଣ୍ଠ ଲୋକରେ ବିଷ୍ଣୁଙ୍କ ପାଖରେ ଆସି ପହଞ୍ଚିକିରି ଆଉ ତାଙ୍କର ଆଉ ବଳ ନାହିଁ କଥା କହିବା ପାଇଁ, ଖାଲି ପ୍ରଣାମ କରିଦେଇକି ପଡ଼ିଗଲେ ସେଇଠି, କିନ୍ତୁ ଭଗବାନ ତାଙ୍କୁ ରକ୍ଷା କରିପାରିଲେ ନାହିଁ। ଭଗବାନଙ୍କ ଇତିହାସରେ ଆମେ ଦେଖିବା ପ୍ରଥମ ଥର ପାଇଁ ତାଙ୍କ ଶରଣରେ ଯିବା ବ୍ୟକ୍ତିକୁ ସେ ବିଦାୟ କରିଦେଲେ, ଶରଣ ପ୍ରଦାନ କଲେ ନାହିଁ, ଶରଣଦାତା ଯଦିଓ ସିଏ, କିନ୍ତୁ ସେଇଠି ସିଏ ତାଙ୍କୁ ଶରଣ ପ୍ରଦାନ କରିନଥିଲେ। ଏସବୁ ଲୀଳାକୁ ଆମେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବରେ ଭଗବାନ ଏବଂ ଦୁର୍ଭାଷା ମୁନିଙ୍କ ଭିତରେ ବହୁତ ଆଲୋଚନା ହୋଇଛି, ବହୁତ କଥା ହେଇଛି। ଦୁର୍ଭାଷା ଭଗବାନ କହିଲେ ମୁଁ ରକ୍ଷା କରିପାରିବି ନାହିଁ ତୁମକୁ, ଅହଂ ଭକ୍ତ ପରାଧୀନ, ଏଇସବୁ ଏସବୁ କଥା ସବୁ ରହିଛି। ଏ ଦୁର୍ଭାଷା ଯଦି ଜଣେ ବ୍ରାହ୍ମଣ କିନ୍ତୁ ତାକୁ ରକ୍ଷା କରିନଥିଲେ, ଯଦି ଭଗବାନ ହେଉଛନ୍ତି ବ୍ରାହ୍ମଣ ଦେବ, ଏସବୁ କଥା ଆଲୋଚନା ହୋଇଥିଲା ସେଠି। କିନ୍ତୁ ଯାହା ହଉ, ଆମର କହିବାର ଉଦ୍ଦେଶ୍ୟ ଯେତେବେଳେ ଆସି ସେ ପହଞ୍ଚିଲା ପୁଣି ଅମ୍ବରୀଶଙ୍କ ପାଖରେ କ୍ଷମା ପ୍ରାର୍ଥନା କରି, ଭଗବାନ କହିଲେ ତୁମେ ଯାହା ପାଖରେ ଅପରାଧ କରିଛ ତାହା ପାଖରେ କ୍ଷମା ପ୍ରାର୍ଥନା କର, ମୁଁ ତୁମକୁ କ୍ଷମା କରିପାରିବି ନାହିଁ। ଇଏ ଆମ ପାଇଁ ଶିକ୍ଷା, ଆମେ ତେଣୁ ଆମେ ସବୁଦିନେ କହୁଛେ ସକାଳୁ ଉଠିଲା ବେଳେ ଏଇ ଯେଉଁ 10ଟି ଅପରାଧ ରହିଛି, ପ୍ରଥମ ଅପରାଧ ହେଉଛି ଯେଉଁମାନେ ଭଗବାନଙ୍କ ନାମ ପ୍ରଚାର ଜୀବନ ଉତ୍ସର୍ଗ କରିଛନ୍ତି ତାଙ୍କ ନିନ୍ଦା କରିବା, ପ୍ରଥମ ନମ୍ବର ଅପରାଧ, ବୈଷ୍ଣବ ଅପରାଧ ସବୁଠାରୁ ଶ୍ରେଷ୍ଠ ଅପରାଧ। ଦଶଟି ଅପରାଧ ଭିତରେ ସେପଟେ ଶ୍ରେଷ୍ଠ, ପ୍ରଥମ ନମ୍ବର ତାଙ୍କୁ ଦିଆଗଲା ସେଥିପାଇଁ। ଜଣେ ବୈଷ୍ଣବ ପାଖରେ ଅପରାଧ କଲେ ଆଉ କେହି ରକ୍ଷା କରିପାରିବେ ନାହିଁ, ସେ ହିଁ ରକ୍ଷା କରିବେ ବା ସେ ହିଁ କ୍ଷମା କରିବେ। ତେଣୁ ସେ ଆସିଲେ, ଆସିକି ଯେତେବେଳେ ତାଙ୍କ ପାଖରେ ପ୍ରଣାମ କରୁଛନ୍ତି, ତାଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି, ସେହି ସମୟରେ ଅମ୍ବରୀଶ ମହାରାଜ ଏ କଥାଟି କହିଛନ୍ତି, କ'ଣ ସବୁ ରହିଛନ୍ତି, ସୁଦର୍ଶନ ଚକ୍ରକୁ ସ୍ତୁତି କରିଛନ୍ତି। ତାହା ଦେହରେ ଗୋଟେ ସ୍ତୁତି ରହିଛି, ସୁଦର୍ଶନ ନମସ୍ତୁଭ୍ୟଂ ସହସ୍ରାରଚ୍ୟୁତ ପ୍ରିୟ ସର୍ବାସ୍ତ୍ର ଘାତିନ୍ବି ପ୍ରାୟ ସ୍ୱସ୍ତି ଭୂୟ ଇଡ଼ସ୍ପତି। ସୁଦର୍ଶନ ହେଉଛି କିଭଳି ଭାବରେ, ସୁଦର୍ଶନ ନମସ୍ତୁଭ୍ୟଂ ସହସ୍ରାରା, ହଜାରେ ଅର ରହିଛି ତା ସେ ସୁଦର୍ଶନରେ, ହଜାରେ ଅର ରହିଛି। ସହସ୍ରାରା ଚ୍ୟୁତପ୍ରିୟ, ଭଗବାନଙ୍କର ସେ ଅତ୍ୟନ୍ତ ପ୍ରିୟ, ସହସ୍ରାରା ଚ୍ୟୁତପ୍ରିୟ। ସର୍ବାସ୍ତ୍ର ଘାତିନ୍ ବିପ୍ରାୟ, ଯେତେ ସବୁ ଅସ୍ତ୍ର ରହିଛି ସବୁ ଅସ୍ତ୍ର ଘାକୁ ନଷ୍ଟ କରିଦେବ ସିଏ, ସୁଦର୍ଶନ ଚକ୍ର ଏଭଳି ଶକ୍ତି ରହିଛି ଭଗବାନଙ୍କ ଚକ୍ର, ସିଏ ସୁଦର୍ଶନ ଚକ୍ର। ସର୍ବାସ୍ତ୍ର ଘାତିନ୍ ବିପ୍ରାୟ ସ୍ୱସ୍ତି ବିଭୟ ଇଡ଼ସ୍ପତେ। ତେଣୁ ଏଇ ବିପ୍ରଙ୍କର ସେମିତି ସ୍ୱସ୍ତି ହୁଅନ୍ତୁ, ପୁଣି ଠିକ୍ ଭାବରେ ହେଇଯାଆନ୍ତୁ, ସେଥିପାଇଁ ମୁଁ ଆମକୁ ପ୍ରଣାମ କରୁଛି ବା ସ୍ତୁତି କରୁଛି ଇଡ଼ସ୍ପତେ। ଏଇଭଳି ଭାବରେ ଯେତେବେଳେ ସ୍ତୁତି କଲେ ସୁଦର୍ଶନ ଚକ୍ର ଶୀତଳ ହେଇଗଲେ, ଶାନ୍ତ ହେଇଗଲେ ସୁଦର୍ଶନ ଚକ୍ର। ସେଇ ସୁଦର୍ଶନ ଚକ୍ରରେ ଭଗବାନ ଏଠି ପ୍ରେରଣା କରୁଛନ୍ତି, ସେହି ସୁଦର୍ଶନ ଚକ୍ର ଦ୍ୱାରା ବ୍ୟସୁ ପପାତା, ଅସୁ ଅସୁନ୍ କହିଲେ ବାୟୁ, ବାୟୁ ଆମର ଏଇ ବାୟୁର ବହୁତ ଗୁରୁତ୍ୱ ରହିଛି ଆମ ଶରୀରରେ, ଆମର ଦଶଟି ବାୟୁ ରହିଛି, ବାୟୁ ଦଶଟି ରହିଛି, ମୁଖ୍ୟ ହେଉଛି ପାଞ୍ଚଟି ବାୟୁ, ପ୍ରାଣ ଅପାନ ବ୍ୟାନ ସମାନ ଉଦାନ, ଏଇଭଳି ଭାବରେ ପାଞ୍ଚଟି ବାୟୁ ରହିଛି। ଏ ବାୟୁରେ ଆମର ଯେଉଁ ରହିଛି ଆମ ଆତ୍ମା, ଏ ବାୟୁରେ ଭାସିକି ରହୁଛି, ହୃଦୟ ଭିତରେ ଏ ବାୟୁରେ ଭାସିକି ରହୁଛି ସେ ବାୟୁ। ତେଣୁ ଏ ବାୟୁ ପ୍ରାଣବାୟୁ, ବାୟୁ ଯେତେବେଳେ ଚାଲି ବି ଆସୁ ପ୍ରାଣ ବାୟୁ ଚାଲିଗଲା, ଯେଉଁ ଶେଷ ନିଶ୍ୱାସ କୁହାଯାଏ, ଶେଷ ନିଶ୍ୱାସ ଯେଉଁ ତ୍ୟାଗ କରିଦେଲେ ଆଉ ଆଉ ଆସିବ ନାହିଁ, ସେ ଆଉ ବାୟୁ ଫେରିବ ନାହିଁ, ଆଉ ଆଉ ସେ ଗ୍ରହଣ କରିପାରିବ ନାହିଁ, ନିଶ୍ୱାସ ପ୍ରଶ୍ୱାସ ଯେଉଁ ରହିଛି। ଏଭଳି ଭାବରେ ଭଗବାନ ବ୍ୟବସ୍ଥାରେ ଜଣଙ୍କର ଯେତେବେଳେ ଆତ୍ମା ଶରୀର ଭିତରେ ରହୁଛି, ବାୟୁଦେବ ଯାଇକି ତାକୁ ପ୍ରଦାନ କରୁଛନ୍ତି, ବାୟୁ ପ୍ରଦାନ କରୁଛନ୍ତି, ଏମିତିକି ଶୋଇପଡ଼ିଥିଲା ମଧ୍ୟ ସେ ସବୁ ପ୍ରଦାନ କରୁଛନ୍ତି। ମଦ୍ ଭୟାତ୍ ବାତି ବାତ ହୁଏ ଭଗବତ ଗୀତାରେ ଭଗବାନ ଭାଗବତ କହିଲେ ଭଗବାନ କପିଳ ଦେବ, ଏମିତିକି ଆମେ ଶୋଇପଡ଼ିଥିଲେ ମଧ୍ୟ ଆମେ କିଛି ଜାଣିପାରୁନାହିଁ, କିନ୍ତୁ ତଥାପି ବାୟୁ ଦେବତା ଆସିକରି ଆମକୁ ଅକ୍ସିଜେନ୍ ପ୍ରଦାନ କରି ଯାଉଛନ୍ତି, ଅମ୍ଳଜାନ, ତା ଦେହରେ ସବୁ ବିଭିନ୍ନ ପ୍ରକାର ଶରୀରର କ୍ରିୟା ଚାଲିଛି। ଅସୁନ୍ ଏ ବହୁତ ଗୁରୁତ୍ୱପୂର୍ଣ୍ଣ, ଅସୁନ୍ ବା ପ୍ରାଣଟାକୁ ଅସୁନ୍ ବୋଲି କୁହାଯାଏ। ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କୁ ପ୍ରଥମେ କଥା କହିଥିଲେ, ଅର୍ଜୁନ ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହୋଇଗଲେ, ଯୁଦ୍ଧ କ୍ଷେତ୍ର ଭଗବାନ ଚାହାନ୍ତି ସେ ମୋହଗ୍ରସ୍ତ ହୋଇଯାଆନ୍ତୁ ବୋଲି, ତେଣୁ ମୋହଗ୍ରସ୍ତ ହୋଇକି ଯେତେବେଳେ ଯୁଦ୍ଧ କରିବା ପାଇଁ ମନା କରିଦେଲେ, ସେତେବେଳେ ଭଗବାନ ପ୍ରଥମେ ଏକଥା କହିଲେ, କହିଲେ ଅଶୋଚ୍ୟାନ ଅନୁଶୋଚସ୍ତ ପ୍ରଜ୍ଞାବାଦାସ ଭାସେ ଗତାଶୁନ ଗତାଶୁସ ନାନୁ ଶୋଚନ୍ତି ପଣ୍ଡିତା। ତୁମେ ବହୁତ ପଣ୍ଡିତ ଭଳି କଥା କହୁଛ, କିନ୍ତୁ ପଣ୍ଡିତମାନେ ଯେଉଁ ବିଷୟରେ ଚିନ୍ତା କରନ୍ତି ନାହିଁ, ତୁମେ ସେଇ ବିଷୟରେ ଚିନ୍ତା କରୁଛ, ଗତାଶୁନ ଗତାଶୁସ ଏ ପ୍ରାଣବାୟୁ, ବାୟୁ ଏଇସବୁ ଅସୁନ୍ ହେଉଛି ବାୟୁ, କେତେ ଗୁରୁତ୍ୱପୂର୍ଣ୍ଣ ଆମେ ଏଇଥିରୁ ଜାଣିବା। ତେଣୁ ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ବି ଅସୁ, ତାଙ୍କର ଯେଉଁ ପ୍ରାଣବାୟୁ ଚାଲିଗଲା ଆଉ ଫେରିଲା ନାହିଁ, ବାୟୁ ଦେବତା ଜାଣନ୍ତି ଆହାର ଶରୀରରେ ଆଉ ପ୍ରାଣ ନାହିଁ, ତେଣୁ ଆଉ ସେ ପ୍ରଦାନ କରିବେ ନାହିଁ, ସେଠି ବି ଅସୁ ହେଇଗଲେ, ସେଠି ବସ ବାୟୁ ଦେବତା ଆସିବେ ନାହିଁ, ସେଠି ଦରକାର ନାହିଁ, ଛାଡ଼ି ଦେଇ ପଳେଇଗଲେ ବାୟୁ ଦେବତା, ନହେଲେ ଭଗବାନଙ୍କର ଭୟ ରହିଛି ବାୟୁ ଦେବତାଙ୍କର, ମଦ୍ ଭୟାତ୍ ବାତି ବାତ ୟଙ୍ଗ, ଭଗବାନଙ୍କ ଭୟରେ ଏ ପବନ ଆତଜାହତ ହେଉଛନ୍ତି। ତେଣୁ ଯେତେବେଳେ ଜାଣିଲେ ଆର ଶରୀରରେ ପ୍ରାଣ ନାହିଁ, ତେଣୁ ଆଉ ବାୟୁ ଦେବତା ଆଉ ତାଙ୍କୁ ପ୍ରାଣ ସପ୍ଲାଏ କଲେ ନାହିଁ, ବନ୍ଦ କରିଦେଲେ ପ୍ରାଣ, ବାୟୁ ଦେବତା ବିହସୁ ହେଇଗଲା, ବିହସୁ ପପାତା, ଯେତେବେଳେ ପ୍ରାଣ ଚାଲିଗଲା, ପ୍ରାଣବାୟୁ ଚାଲିଗଲା, ପ୍ରାଣବାୟୁ ଚାଲିଗଲା ଯେତେବେଳେ ମୂରର ପପାତ ସେ ପଡ଼ିଗଲା, ପଡ଼ିଗଲା ପପାତ ପଡ଼ିଗଲା, ଆଉ ନାହିଁ ଶରୀରରେ ଏଇସବୁ ରହିଛି। ଏଇ ଏଇ କଥାଟି ଆମର ଇଏ କହନ୍ତି, ଆମର ସୁଷମତ ଆମର ଗୁରୁଦେବ ଗୁରୁ ମହାରାଜ ଯେଉଁ କହନ୍ତି, ସେ ଜଣେ ବୈଜ୍ଞାନିକ ଥିଲେ, ବୈଜ୍ଞାନିକ ଥିଲେ, ବହୁତ ପ୍ରକାର ରିସର୍ଚ୍ଚ କରି କହିଲେ ଆମର ଯେଉଁ ଶରୀର ତିଆରି ହେଇଛି, ଏ ଜୀବନ ରହୁଛି, ଏ କେମିକାଲରେ ସବୁ ହେଇଛି, ବିଭିନ୍ନ ପ୍ରକାର କେମିକାଲ, ଲାଇଫ୍ କମ୍ସ ଫ୍ରମ୍ କେମିକାଲ। ଏଇଭଳି ଭାବରେ ଯାଇକରି ତାଙ୍କର ଥିଓରିକୁ ଉପସ୍ଥାପନ କରୁଥିଲେ, ସେଇଠି ଆମର ଗୁରୁ ମହାରାଜ ଥିଲେ, ତେଣୁ ସବୁ ଗଲା ସରିଲା ପରେ ସବୁ ତାଳି ସବୁ ଲାଗି କେତେ କ'ଣ ସବୁ ପ୍ରଶଂସା କରାଗଲା, ତେଣୁ କ୍ୱେଶ୍ଚିନ୍ ଆନ୍ସର୍ ସେସନ୍ ଯେତେବେଳେ ହେଲା, ସେତେବେଳେ ମହାରାଜ ପଚାରିଲେ, ଗୁରୁ ମହାରାଜ ପଚାରିଲେ, ଏଇ ଯେଉଁ ଆପଣ କହିଲେ କେମିକାଲ, ଏଇସବୁ କେମିକାଲ ଆମେ ଯଦି ଆପଣଙ୍କୁ ସପ୍ଲାଏ କରିଦେବୁ ତାହେଲେ ଆପଣ ଗୋଟେ ଲାଇଫ୍ ତିଆରି କରିପାରିବେ। ଲାଇଫ୍ କମ୍ସ ଫ୍ରମ୍ କେମିକାଲ ବୋଲି କହିଲେ, ଆମେ ଏଇ ଲାଇଫ୍ କେମିକାଲ ଦେଇଦେଲେ ଆପଣ ତିଆରି କରିପାରିବେ। ସେତେବେଳେ ସେ କହିଲେ, ଦ୍ୟାଟ୍ ଆଇ କ୍ୟାନଟ୍ ସେ, ସେଇଟାକୁ ମୁଁ କହିପାରିବି ନାହିଁ। ଏ କଥାଟି ପ୍ରଭୁପାଦ ମହାରାଜ ସବୁବେଳେ କହନ୍ତି ତାଙ୍କର ଇଏରେ, ଏଇ ପ୍ରସଙ୍ଗରେ ଆସି କହନ୍ତି ସେ କଥା, ଏ କେମିକାଲ ଦ୍ୱାରା ଜୀବନ ହେଇନାହିଁ, ଜୀବନ ହେଉଛି ଜୀବନରୁ ଆସୁ, ଲାଇଫ୍ କମ୍ସ ଫ୍ରମ୍ ଲାଇଫ୍। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେମିତି ଆମର ଲେମ୍ବୁ ରହିଛି, ଲେମ୍ବୁ ଗଛ, ଲେମ୍ବୁରେ କେତେ ପ୍ରକାର ଏସିଡ୍ ତିଆରି ହେଉଛି, ଗୋଟେ କେମିକାଲ, ସେଇଟା ଗୋଟେ କେମିକାଲ, ସାଇଟ୍ରିକ୍ ଏସିଡ୍ ସେଇଟା କୁହାଯାଏ, ସାଇଟ୍ରିକ୍ ଏସିଡ୍। ତେଣୁ ଏ କେମିକାଲ କେମିତି ଆସୁଛି ନା, ଲାଇଫ୍ ଗୋଟେ ଜୀବନ୍ତ ବସ୍ତୁ, ସିଏ ବୃକ୍ଷ ସେଠୁ ଆସୁଛି, ସିଏ ଲାଇଫ୍ କମ୍ସ ଫ୍ରମ୍ ଲାଇଫ୍, ନଟ୍ କେମିକାଲ। ଏସବୁ ବିଷୟରେ ବହୁତ କଥା ରହିଛି। ତେଣୁ ଇଏ ଯେତେବେଳେ ଚାଲିଗଲା, ଯେତେବେଳେ ରହୁଛି, ଆତ୍ମା ରହୁଛି, ଶରୀର କାର୍ଯ୍ୟକ୍ରମ କରୁଛି, କାର୍ଯ୍ୟକ୍ଷମ ହେଇପାରୁଛି, ହଁ କେତେ ପ୍ରକାର କାର୍ଯ୍ୟ କରୁଛି, ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସବୁ କରୁଛି, ଜଳରେ ବୁଡ଼ୁଛି, ଆକାଶରେ ଉଡ଼ୁଛି, ଏଇସବୁ କେତେ କ'ଣ ସବୁ କରିପାରୁଛି, କେତେ ପ୍ରକାର ଜୀବ ରହିଛନ୍ତି, 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି। କିନ୍ତୁ ଇଏ ପ୍ରାଣବାୟୁ ଥିବାରୁ ବା ଆତ୍ମା ଥିବାରୁ, ପ୍ରାଣବାୟୁ ରହିଛି ସେଠି, ପ୍ରାଣବାୟୁ ଥିବାରୁ ସବୁ କାର୍ଯ୍ୟ କରିପାରୁଛି। ପ୍ରାଣବାୟୁ ଚାଲିଯିବ ସେତେବେଳେ ଆଉ ଶରୀର କିଛି କାର୍ଯ୍ୟକ୍ଷମ ହେଇପାରିବ ନାହିଁ, ତେଣୁ ପପାତ, ତେଣୁ ପଡ଼ିଗଲା ସେଇଠି, କେଉଁଠି ପଡ଼ିଲା ନା ଅମ୍ବସୀ। ଭଗବାନ ଏଭଳି ବ୍ୟବସ୍ଥା କଲେ, ସେ ଜଳରେ ପଡ଼ିଲା, ଜଳରେ ପଡ଼ିଲା, ଜଳ ଗୋଟେ ପ୍ରାଚୀର ଥିଲା, ଜଳରେ ରହି ସେ ଶୟନ କରି ରହିଥିଲା, ଯଦିଓ ସେ ସ୍ଥଳରେ ଯୁଦ୍ଧ କରୁଥିଲା, କିନ୍ତୁ ଭଗବାନ ଏଭଳି ତା'ର ଶିରଚ୍ଛେଦନ କଲେ, ସେ ପଡ଼ିଲା ଜଳରେ ପଡ଼ିଲା। ବ୍ୟସୁ ପପାତା ଅମ୍ବସୀ କୃତଶୀର୍ଷୋ, ସେ ଯେଉଁ ରହିଛି ମସ୍ତକ ଯେତେବେଳେ ଚାଲିଗଲା, ସେତେବେଳେ ସିଏ ତା'ର ପ୍ରାଣବାୟୁ ଚାଲିଗଲା। ପ୍ରଭୁପାଦ ମହାରାଜ କହନ୍ତି, ଏ ଯେଉଁ ଶୀର୍ଷ ବା ଯେଉଁ ମସ୍ତକ ରହିଛି, ଏ ଗୋଟେ ବ୍ରାହ୍ମଣ ଭଳି ଆମ ଶରୀରରେ, କେତେ ଜଣ କହନ୍ତି ଏ ହିନ୍ଦୁ ଧର୍ମରେ ଏସବୁ ଜିନିଷ ରହିଛି, ଜାତି ପ୍ରଥା ଇତ୍ୟାଦି ସବୁ ରହିଛି, ଏସବୁ ଠିକ୍ ନୁହଁ, କିନ୍ତୁ ନା, ସେମାନେ ଜାଣନ୍ତି ନାହିଁ ପ୍ରକୃତ ବୈଦିକ ତତ୍ତ୍ୱକୁ, ସେମାନେ ଜାଣନ୍ତି ନାହିଁ ବୈଦିକ ଯେଉଁ ସଂସ୍କୃତି ରହିଛି, ଏଇଟାକୁ ଜାଣନ୍ତି ନାହିଁ। ଭଗବତ ଗୀତାରେ ଭଗବାନ କହିଲେ, ମାନେ କ'ଣ, ଚାତୁର୍ବର୍ଣ୍ଣ ମାୟା ସୃଷ୍ଟ, ଯେଉଁ ଚାରି ବର୍ଣ୍ଣ ରହିଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଏ ଭଗବାନ ସୃଷ୍ଟି କରିଛନ୍ତି। କିଭଳି ସୃଷ୍ଟି କରିଛନ୍ତି ନା, ଗୁଣ କର୍ମ ବିଭାଗ, ଏ ତିନୋଟି ଗୁଣରେ ଏ ଚାରୋଟି ବର୍ଣ୍ଣ ସୃଷ୍ଟି ହେଇଛି, ସତ୍ୱ ରଜ ତମ, ଏ ତିନୋଟି ଗୁଣରେ ଚାରି ବର୍ଣ୍ଣ ସୃଷ୍ଟି ହେଇଛି, ଏବଂ ସେଇ ଗୁଣ ଅନୁସାରେ ସେମାନେ କର୍ମ କରିବେ। ଯେଉଁମାନଙ୍କ ସତ୍ୱଗୁଣର ପ୍ରାଧାନ୍ୟ ରହିଛି ସେମାନେ ବ୍ରାହ୍ମଣ ହେବେ, ତେଣୁ ବ୍ରାହ୍ମଣର କର୍ମ ରହିଛି। ଭଗବତ ଗୀତା 8:10 ଭଗବାନ କହିଲେ, ସମ ଦମ ତପ ଶୌଚ କ୍ଷାନ୍ତି ରାଜବିମ୍ବଚ ଜ୍ଞାନ ବିଜ୍ଞାନ ମାସ୍ତିକଂ ବ୍ରହ୍ମ କର୍ମ ସ୍ୱଭାବଜମ୍, ଏ ଯେଉଁ ରହିଛି ଏ ସେ ବ୍ରାହ୍ମଣର କର୍ମ, କିନ୍ତୁ ବ୍ରାହ୍ମଣ କୋଳରେ ଜନ୍ମ ହୋଇଗଲେ ଯେ ବ୍ରାହ୍ମଣ ତାହା ନୁହଁ। ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, କାଲକାଟାରେ ଜଣେ ବ୍ୟକ୍ତି ରହିଛନ୍ତି, ବ୍ରାହ୍ମଣ ପରିବାର ସେ ଜନ୍ମ ହୋଇଥିଲେ, କିନ୍ତୁ ସେ ସେଠି ଠେଲା ଗାଡ଼ି ଚଲାଉଥିଲେ, ତାଙ୍କୁ ଯେଉଁମାନେ ଚିହ୍ନିଥିଲେ ସେ କେ ପଣ୍ଡିତଜୀ ନମସ୍ତେ, ସିଏ କେ ନମସ୍ତେ, ଏ କି ପଣ୍ଡିତ ଜୀ, ଏ ତ ଶୂଦ୍ରର କାମ କରୁଛ, ଆଉ କ'ଣ ପଣ୍ଡିତ, ସେ ବ୍ରାହ୍ମଣ କେମିତି ହେଲେ ସିଏ, ତେଣୁ ବ୍ରାହ୍ମଣ କୂଳରେ ଜନ୍ମ ହୋଇଗଲେ ଯେ ବ୍ରାହ୍ମଣ ତାହା ନୁହଁ, ଗୁଣ ଏବଂ କର୍ମ ଅନୁସାରେ ସେ ବ୍ରାହ୍ମଣ। ଏଇ ଯେତେବେଳେ ଏଇଟା ପତନ ବୋଲି କୁହାଯାଏ, ଏଇଟା ପତନ ହୋଇଯାଇଥିଲା, ସେଥିପାଇଁ ଯିଏ ବ୍ରାହ୍ମଣ କୂଳରେ ଜନ୍ମ ତାଙ୍କୁ ବ୍ରାହ୍ମଣ ବୋଲି କୁହାଯାଉଛି, କିନ୍ତୁ ପ୍ରକୃତ ଏଇଟା ନୁହଁ, ଠିକ୍ ନୁହଁ। ଏସବୁ କଥା ଭାଗବତମ ସପ୍ତମ ସ୍କନ୍ଧରେ ଆମ ନାରଦ ମୁନି ଯୁଧିଷ୍ଠିର ମହାରାଜଙ୍କୁ ବହୁତ କଥା କହିଛନ୍ତି, ସେସବୁ ଆମେ ସେ ଏତେ ଆଲୋଚନା କରିବା ନାହିଁ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା, ପ୍ରଭୁପାଦ କରୁଛନ୍ତି, ଆମ ଶରୀରରେ ମଧ୍ୟ ଚାରି ବର୍ଣ୍ଣ ରହିଛି, ଏ ଯେଉଁ ମସ୍ତକ ଏ ବ୍ରାହ୍ମଣର କାର୍ଯ୍ୟ କରୁଛି, ଆମର ହାତ ଯେଉଁ ରହିଛି ଏ କ୍ଷତ୍ରିୟର କାର୍ଯ୍ୟ କରୁଛି, ଆମର ଯେଉଁ ଉଦର ରହିଛି ଏ ବୈଶ୍ୟର କାର୍ଯ୍ୟ କରୁଛି, ସମସ୍ତଙ୍କୁ ଖାଦ୍ୟ ଯୋଗାଉଛି, ଏବଂ ପାଦ ଯେଉଁ ରହିଛି ଇଏ ଶୂଦ୍ରର କାର୍ଯ୍ୟ କରୁଛି, ହେଉଛି ଆମେ ଚାହୁଁଛେ ଯିବା ପାଇଁ ସେ ଶୂଦ୍ର ପାଦ ଯାଉଛି, ତେଣୁ ଚାରି ମସ୍ତକ ଏସବୁଥିରେ କୋଅପରେସନ୍ ଥିବାରୁ ଆମ ଶରୀର ଠିକ୍ ଭାବରେ ଚାଲୁଛି। କିନ୍ତୁ ପ୍ରଭୁପାଦ ମହାରାଜ କହନ୍ତି, ଆମର ଗୋଡ଼ କଟିଗଲେ ଆମେ ବଞ୍ଚିପାରିବା, ବା ହାତ କଟିଗଲେ ବଞ୍ଚିପାରିବା, କିନ୍ତୁ ମସ୍ତକ କଟିଗଲେ ଆମେ ବଞ୍ଚିପାରିବା ନାହିଁ। ତେଣୁ ମସ୍ତକ ହେଉଛନ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ଆମ ଶରୀରରେ, ଉତ୍ତମାଙ୍ଗ ବୋଲି କୁହାଯାଏ ସେଇଟାକୁ। ଅଙ୍ଗ ଭିତରେ ଇଏ ହେଉଛି ଉତ୍ତମ ଅଙ୍ଗ, ଉତ୍ତମ ଅଙ୍ଗ, ଇଏ ଶ୍ରେଷ୍ଠ ଅଙ୍ଗ, ଉତ୍ତମ ଅଧମ ମଧ୍ୟମ ବିଭିନ୍ନ ପ୍ରକାର ସ୍ତର ରହିଛି। ତେଣୁ ଇଏ ଶୀର୍ଷ ଯାହା ମସ୍ତକ ରହିଛି ଉତ୍ତମ ଅଙ୍ଗ, ଶ୍ରେଷ୍ଠ ଅଙ୍ଗ। ତେଣୁ ସେହିଭଳି ଭାବରେ ବର୍ତ୍ତମାନ ଯୁଗରେ, କଳି ଯୁଗରେ ଲୋକମାନେ ସବୁ ଶୂଦ୍ର ଶୂଦ୍ର ରହିଛନ୍ତି, ବା କିଏ ବୈଶ୍ୟ, ବୈଶ୍ୟ ବନ୍ଧୁ ପ୍ରକୃତ କେହି ନାହାନ୍ତି, ସବୁ ଶୂଦ୍ର। କଳୁ ଶୂଦ୍ର ସମ୍ଭବା ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଶୂଦ୍ର ସବୁ ରହିଛନ୍ତି। ତେଣୁ ଖାଲି ଶୂଦ୍ର ଥିଲେ ବୋଲେ, ଖାଲି ପାଦ ଥିଲେ କ'ଣ ଜଣେ ବଞ୍ଚିପାରିବ? ତେଣୁ ଶରୀରରେ ମସ୍ତକର ବହୁତ ଆବଶ୍ୟକତା ରହିଛି, ଇଏ ହେଉଛି ବ୍ରାହ୍ମଣ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି, ଆମେ ବ୍ରାହ୍ମଣ ସୃଷ୍ଟି କରୁଛୁ କାଳି ଯୁଗରେ, ଏଇ ଯେଉଁ ଇସ୍କନରେ ଯେଉଁମାନେ ଆସୁଛନ୍ତି ବ୍ରାହ୍ମଣ ନେଉଛନ୍ତି, ଦୀକ୍ଷା ନେଉଛନ୍ତି। ତେଣୁ ଏ ବ୍ରାହ୍ମଣ ଏମାନେ ଗାଇଡ଼ କରିବେ, ସମାଜକୁ ଗାଇଡ଼ କରିବେ। ମସ୍ତକ ଯେମିତି ଶରୀରକୁ ଗାଇଡ଼ କରୁଛି, ସେହିଭଳି ଇଏ ଗୋଟେ ସମାଜ ଯେଉଁ ରହିଛି, ବିଷ୍ଣୁପୁରାଣରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ମହାପ୍ରଭୁ, ଆମେ ଗତକାଲି ସେଦିନ କହୁଥିଲେ, ମହାପ୍ରଭୁ ଯେତେବେଳେ ପଚାରିଥିଲେ ରାୟ ରାମାନନ୍ଦକୁ ସାଧ୍ୟ ସାଧନ ବିଷୟରେ, ରାମାନନ୍ଦ ପ୍ରଥମେ ଏ ବିଷ୍ଣୁପୁରାଣର ଏହି ଶ୍ଳୋକଟି ଉଦ୍ଧାର କରିଥିଲେ। ସେଥିରେ କୁହାଯାଉଛି, ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପରପୁମାନ ବିଷ୍ଣୁ ଆରାଧତେ ପନ୍ଥା ନାନ୍ୟତ୍ୱତୋଷ କାରଣମ୍। ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି, ଏ ଯେଉଁ ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ରହିଛି, ଏ ବର୍ଣ୍ଣାଶ୍ରମ ଚାରବତ ପୁରୁଷେଣ ପରପୁମାନ, ପରମ ବିଷ୍ଣୁ ଯିଏକି ପରମ ପୁରୁଷ ଭଗବାନ, ତାଙ୍କର ଆରାଧନା ପାଇଁ ଏଇଟା ଉଦ୍ଦିଷ୍ଟ। ନାନ୍ୟତ୍ୱତୋଷ କାରଣମ୍, ଅନ୍ୟ କୌଣସି ଭଗବାନଙ୍କୁ ସନ୍ତୋଷ ବିଧାନ କରିବା ପାଇଁ ଅନ୍ୟ କୌଣସି କାରଣ ନାହିଁ। ଏକମାତ୍ର ଉପାୟ ହେଉଛି ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ। କିନ୍ତୁ ମହାପ୍ରଭୁ କହିଲେ, ଏ ହେବ ବାହ୍ୟ, ଏଇଟା ବାହ୍ୟ, ଏଇଟା ନୁହଁ, ବର୍ତ୍ତମାନ କ'ଣ ଦରକାର? ଏସବୁ କଥା ଆମେ ସେଦିନ ଆଲୋଚନା କରିଥିଲେ। ଆମର କହିବାର ଉଦ୍ଦେଶ୍ୟ ଥିଲା, ଏ ଚାରି ବର୍ଣ୍ଣ ଯେଉଁ ରହିଛି, ସେହିଭଳି ଭାବରେ ଆମ ଶରୀରରେ ଚାରୋଟି ବର୍ଣ୍ଣ ରହିଛି, ଏ ବ୍ରାହ୍ମଣର ଆବଶ୍ୟକତା ବହୁତ ରହିଛି, ମସ୍ତକର ମସ୍ତକ ଯେଉଁ ରହିଛି, ସେହିଭଳି ଭାବରେ ବ୍ରାହ୍ମଣଙ୍କର ଆବଶ୍ୟକତା ରହିଛି। ଏଇ ଇସ୍କନରେ ଯେଉଁ ଆମେ ଦୀକ୍ଷା ଦିଆଯାଉଛୁ, ବ୍ରାହ୍ମଣ ଦୀକ୍ଷା ଦେଉ, ସେମାନେ ସବୁ ଜ୍ଞାନ ପ୍ରାପ୍ତ ହେବେ, ଜ୍ଞାନ ସମ ଦମ ତପ ଶୌଚ ଜ୍ଞାନ ବିଜ୍ଞାନ ମାସ୍ତିକ୍ୟମ, ଇଏ ହେଉଛି ବ୍ରହ୍ମକର୍ମ, ବ୍ରାହ୍ମଣର କର୍ମ ହେଉଛି ଏଇଟା। ସେମାନେ ଗାଇଡ଼ କରିବେ, ସମସ୍ତଙ୍କୁ ଗାଇଡ଼ କରିବେ, ସେମାନେ ଶରୀର ସମଗ୍ର ସମାଜକୁ ଗାଇଡ଼ କରିବେ। ଆଗକାଳେ ଯେଉଁ ରାଜଧର୍ମ ଥିଲା, ରାଜତନ୍ତ୍ର, ଏଇଟା ହେଉଛି ଭଗବାନଙ୍କ ଅନୁମୋଦିତ ଶାସନ ପଦ୍ଧତି, ହେଉଛି ରାଜତନ୍ତ୍ର। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ, ମନୁଷ୍ୟାଣ କ'ଣ ନରାଣାଂଚ ନରାଧିପମ୍, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା। କିନ୍ତୁ ରାଜା ଯେଉଁ ରାଜ୍ୟ ଶାସନ କରୁଥିଲେ, ସେ ତାଙ୍କୁ ଗାଇଡ଼ କରୁଥିଲେ କିଏ ନା, ବ୍ରାହ୍ମଣମାନେ ଗାଇଡ଼ କରୁଥିଲେ, ବ୍ରାହ୍ମଣମାନେ ତାଙ୍କୁ ଶାସ୍ତ୍ରରୁ ଉପଦେଶ ପ୍ରଦାନ କରୁଥିଲେ। ତେଣୁ ଧର୍ମନୀତି ଅନୁସାରେ ରାଜା ଶାସନ କରୁଥିଲେ, ତେଣୁ ପ୍ରଜାମାନେ ବହୁତ ଆନନ୍ଦରେ ରହୁଥିଲେ। କିନ୍ତୁ କଳି ଯୁଗରେ ଏସବୁ ଲୋପ ପାଇଯାଉଛି, ମାନେ ନଷ୍ଟ ହୋଇଯାଉଛି ଡେମୋକ୍ରାସି। ଦୁଇ ଦିନ ତଳେ ପ୍ରଭୁପାଦ ମହାରାଜ କହୁଥିଲେ, ଡେମୋକ୍ରାସି ମିନ୍ ଡେମୋନୋକ୍ରାସି, ଅସୁରମାନେ ଶାସନ କରୁଛନ୍ତି, ଡେମୋନୋକ୍ରାସି। ତେଣୁ ଇଏ କ'ଣ, ଇଏ ଧର୍ମର ଗ୍ଲାନି। ତେଣୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ସେମାନେ ଜାଣନ୍ତି କିଭଳି ଭାବରେ ଶାସନ କରାଯିବ, ସେ କେମିତି ଭାବରେ ମନୁଷ୍ୟ ସମାଜ ଶାନ୍ତିରେ ରହିବେ। ସେଥିପାଇଁ ବେଦରେ ସବୁ ବ୍ୟବସ୍ଥା କରାଯାଇଛି, ବେଦରେ ସବୁ ଜ୍ଞାନ ପ୍ରଦାନ କରାଯାଇଛି। ବ୍ରାହ୍ମଣମାନେ ସେହି ଅନୁସାରେ ରାଜାଙ୍କୁ ଗାଇଡ଼ କରିବେ ଏବଂ ସେମାନେ ସେହି ଅନୁସାରେ ରାଜ ଶାସନ କରିବେ। ତେଣୁ ଏ ଶୀର୍ଷ ଯେତେବେଳେ ମସ୍ତ କଟିଗଲା, ସେତେବେଳେ ଆଉ ପ୍ରାଣ ରହିଲାନି, ପ୍ରାଣବାୟୁ ଚାଲିଗଲା, ପ୍ରାଣବାୟୁ ରହିଲାନି। ତେଣୁ ବ୍ୟସୁ ପାଦ ଆମ୍ବଶୀକୃତ ଶୀର୍ଷ, ଯେତେବେଳେ ମସ୍ତକ ଚାଲିଗଲା, ସେତେବେଳେ ସେ ପପାତ ଅମ୍ବସୀ ଜଳରେ ପଡ଼ିଲା। ଭଗବାନ ଏଭଳି ଭାବରେ ଚକ୍ର ଇଏ କଲେ, ଛାଡ଼ିଲେ, ତାହାର ଶରୀରଟି ଜଳରେ ପଡ଼ିଲା, ଜଳରେ ପଡ଼ିଲା। କିଭଳି ଜଳ ପଡ଼ିଲା? ନିକୃତ ଶୃଙ୍ଗୁ ଅଧ୍ରିବ ଇନ୍ଦ୍ର ତେଜସା, ଏଇ ପାହାଡ଼ମାନେ ଯେଉଁ ରହିଛନ୍ତି, ଏମାନେ ନିର୍ଜୀବ ବସ୍ତୁ ନୁହନ୍ତି, ଏମାନେ ସଜୀବ ବସ୍ତୁ ବର୍ଣ୍ଣନା କରାଯାଇଛି। ଏମାନଙ୍କର ସେମାନେ ତାଙ୍କର ଆଗରୁ ଥିଲା ପକ୍ଷ ଥିଲା, ଢେଣା ଥିଲା, ସେମାନେ ଉଡ଼ି ପାରୁଥିଲେ, ପାହାଡ଼ମାନେ ଉଡ଼ୁଥିଲେ। ବର୍ଣ୍ଣନା କରାଯାଏ, ଯେତେବେଳେ ଯେତେବେଳେ ଯାଇଥିଲେ ହନୁମାନ ଯାଇଥିଲେ, ଯେତେବେଳେ ସୀତାଜୀଙ୍କ ସନ୍ଧାନରେ, ସେହି ସମୟରେ ଶହେ ଯୋଜନର ଯେଉଁ ସେତୁ, ଶହେ ଯୋଜନର ସମୁଦ୍ରକୁ ଲଙ୍ଘନ କରୁଛନ୍ତି, ସେହି ସମୟରେ ଏ ଯେଉଁ ମୈନାକ ପର୍ବତ, ସୁନାର ପର୍ବତ, ମୈନାକ ପର୍ବତ, ସେ ସମୁଦ୍ର ଭିତରୁ ବାହାରିଥିଲା ଏବଂ ସେ କଥା କହୁଥିଲେ। ଏଇଟା ରାମାୟଣରେ ବର୍ଣ୍ଣନା କରାଯାଇଛି, ଅନ୍ୟ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି, ପର୍ବତମାନ ମଧ୍ୟ ଜୀବନ ରହିଛି। ଏମାନେ ନିର୍ଜୀବ ବସ୍ତୁ ନୁହନ୍ତି, ସଜୀବ ବସ୍ତୁ ଏମାନେ। ଯେମିତି ଆମର 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ମନୁଷ୍ୟମାନେ ଯେମିତି ରହିଛନ୍ତି, ସେଇଭଳି ଭାବରେ ସ୍ଥାବର ଏମାନେ ସବୁ, ଏଇଟା ସ୍ଥାବର ନୁହଁ, ସବୁ ପାହାଡ଼ ଗୁଡ଼ିକ ନଥିଲେ, କେତେଜଣ ରହୁଥିଲେ ଜଙ୍ଗମ, କିନ୍ତୁ କେତେ ଅଧିକାଂଶ ବଡ଼ ବଡ଼ ଯେମିତି ସ୍ଥାବରାଣାଙ୍ଗ ହିମାଳୟ, ହିମାଳୟ ସ୍ଥାବର ଥିଲେ, ତାଙ୍କର ଜଣା ନଥିଲା, ସେଗୁଡ଼ୁ ନଥିଲେ, ସବୁଗୁଡ଼ିକ ନଥିଲେ। ବିରାଟ ବଡ଼ ସ୍ଥାବର ଭିତରେ ଶ୍ରେଷ୍ଠ ସ୍ଥାବର ହେଉଛନ୍ତି ହିମାଳୟ। ଭଗବାନଙ୍କର ଗୋଟେ କ'ଣ ହେଉଛନ୍ତି ବିଭୂତି, ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଲେ। ତେଣୁ ଏହିଭଳି ଭାବରେ ଯେତେବେଳେ ପାର୍ବତମାନେ ଉଡ଼ୁଥିଲେ, ଆଉ ଯେତେବେଳେ ଯେଉଁଠି ବସିଯାଉଥିଲେ, ଯେତେ ସବୁ ଲୋକମାନେ ଥିଲେ, ଯାହା ଥିଲେ ସବୁ ମୃତ୍ୟୁବରଣ କରୁଥିଲେ। ତେଣୁ ସେମାନେ ଇନ୍ଦ୍ରଦେବଙ୍କୁ ପ୍ରାର୍ଥନା କରିଥିଲେ। ଇନ୍ଦ୍ରଦେବ ପ୍ରାର୍ଥନା କରିବାରୁ ଇନ୍ଦ୍ର କ'ଣ କଲେ, ତାଙ୍କ ବଜ୍ରରେ ସବୁ ପର୍ବତମାନଙ୍କ ଛେଦନ କରିଦେଲେ, ପକ୍ଷକୁ ଛେଦନ କରିଦେଇଥିଲେ, କରିଦେଲେ। ସେତେବେଳେ ମୈନାକ ପର୍ବତ ଆସିକରି ସମୁଦ୍ର ଭିତରେ ଆଶ୍ରୟ ନେଇଥିଲେ, ଏହି ଘଟଣା ରାମାୟଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ସେ କଥା କୁହାଯାଇ ଇନ୍ଦ୍ର ଅଦ୍ରି ଇବ ଇନ୍ଦ୍ର ତେଜସା, ଅଦ୍ରି କହିଲେ ପାହାଡ଼, ପାହାଡ଼ ବା ପର୍ବତ ଯେଉଁ ରହିଛନ୍ତି ଅଦ୍ରି, ଏମାନଙ୍କୁ ଯେଭଳି ଅଦ୍ରି ଇବ ଇନ୍ଦ୍ର ତେଜସା, ଇନ୍ଦ୍ର ତେଜସା କହିଲେ ତାଙ୍କ ବଜ୍ରରେ, ଇନ୍ଦ୍ର ତାଙ୍କ ବଜ୍ରରେ ଯେଉଁଭଳି ଭାବରେ ପର୍ବତମାନଙ୍କର ଯେଉଁ ପକ୍ଷକୁ ଛେଦନ କରିଥିଲେ, ସେହିଭଳି ଭାବରେ ଭଗବାନ ଯେଉଁ ସୁଦର୍ଶନ ଚକ୍ରରେ ତାର ମସ୍ତକୁ ଛେଦନ କଲେ ସେହିଭଳି ଭାବରେ। ତେଣୁ ଯେତେବେଳେ ଛେଦନ କଲେ ସବୁ ପଡ଼ିଗଲେ, ସବୁ ଯିଏ ଯେଉଁଠି ଥିଲା ସେ ପଡ଼ିଗଲା। ତେଣୁ ସେଇ ଉଦାହରଣ ଦେଉଛନ୍ତି ସୁଖଦେବ ଗୋସ୍ୱାମୀ। ସୁଖଦେବ ଗୋସ୍ୱାମୀ ଯେଉଁ ଆମେ ଯେଉଁ ଉଦାହରଣ ଦେଉଛେ, ଉଦାହରଣ ଆମକୁ ଏ ବ୍ୟକ୍ତି ଆମର ଯେଉଁ ରହିଛନ୍ତି, ଯଦି କୁହାଯିବ କିଏ ରୋଷେଇ କରିବା କିଏ ବେଶ ନା ଆମର ପ୍ରଭୁ, ଅମୀ ବିଳାସ ପ୍ରଭୁ ବହୁତ ସୁନ୍ଦର ଭାବରେ ରୋଷେଇ କରୁଥିଲେ ବା ରୋଷେଇ ସବୁ ଜାଣନ୍ତି ସିଏ, ଏ ଉଦାହରଣ, ଉଦାହରଣ ବେଷ୍ଟ ଉଦାହରଣ ରହିଛି ନା ସବୁଥିରେ ପାଇଁ, ଉଦାହରଣ ପାଇଁ ସବୁଠୁ ବେଷ୍ଟ ଜିନିଷ କ'ଣ ଦିଆଯିବ। ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ଏଇ ଯେଉଁ ବର୍ଣ୍ଣନା କରୁଛନ୍ତି, ୟାକୁ ହତ୍ୟା କଲେ ଭଗବାନ, ମୋରକୁ ହତ୍ୟା କଲେ, ମଧୁମୁର ବିନାଶ କଲେ, ସିଏ ଯେଉଁ ମୃତ୍ୟୁ ପଡ଼ିଗଲା, ତାକୁ ପଡ଼ିଲା କିଭଳି ଭାବରେ ନା ନିକୃତ ଶୃଙ୍ଗ, ତାର ଯେଉଁ ଶୃଙ୍ଗ ଯାହା ତାର ଯେଉଁ କ'ଣ ତାର ଯେଉଁ କ'ଣ ମସ୍ତକ ସେ ପଡ଼ିଗଲା, ଯେମିତି ଶୃଙ୍ଗ ବା ଯେଉଁ ପାହାଡ଼ମାନଙ୍କର ଯେଉଁ ରହିଥିଲା ପକ୍ଷ ଥିଲା, ଛେଦନ ଥିଲା, ଡେଣା ଥିଲା, ତାକୁ ଛେଦନ କରିଥିଲେ ଯେଭଳି ଭାବରେ ଅରି ଇନ୍ଦ୍ର ଏବ ତେଜସା, ଅଦ୍ରି ଇବ ଇନ୍ଦ୍ର ତେଜସା, ଇନ୍ଦ୍ର ତାଙ୍କୁ ସବୁ ପକ୍ଷକୁ ଛେଦନ କରିଥିଲେ। ଆଜି ଯେତେବେଳେ ମୂରର ମସ୍ତକକୁ ଛେଦନ କରୁଛନ୍ତି ସୁଖଦେବ ଗୋସ୍ୱାମୀ, ସେଇ ଉଦାହରଣଟି ଦେଉଛନ୍ତି। ଏହିଭଳି ଭାବରେ ଯେମିତି ଇନ୍ଦ୍ର ତାକୁ ଛେଦନ କରିଥିଲେ, ଆଜି ଭଗବାନ ତାର ମସ୍ତକୁ ଛେଦନ କଲେ, ସେ ସେହିଭଳି ଭାବରେ ପଡ଼ିଗଲା। ପପାତ ଅମ୍ବସି ଜଳ ଭିତରେ ପଡ଼ିଲା। ତେଣୁ ତସ୍ୟାତ୍ମଧା ସପ୍ତ ପିତୁର୍ବଧା ତୁରା, ତସ୍ୟ ଆତ୍ମଜା, ପିଲାମାନ ପୁତ୍ରମାନ ବା କନ୍ୟାମାନଙ୍କୁ ଆତ୍ମଜ ବୋଲି କୁହାଯାଏ। ଆତ୍ମରୁ ଜାତ ହେଉଛନ୍ତି ସେମାନେ ଆତ୍ମଜ, ପୁତ୍ର ଜାତ ହେଉଛନ୍ତି ବା କନ୍ୟା ଜାତ ହେଉଛନ୍ତି, ଏମାନେ ଆତ୍ମଜ ବୋଲି କୁହାଯାଉଛନ୍ତି। କାହିଁକି ନା ସେଇ ସେ ପୁତ୍ର ପିତା ପୁତ୍ର ରୂପରେ ଜନ୍ମ ନେଉଛି, ପିତା ପୁତ୍ର ରୂପରେ ଜନ୍ମ ନେଉଛି, ଆତ୍ମଜ ଆତ୍ମା ଆଉ ଗୋଟେ ଜନ୍ମ ନେଉଛି ସେଇଟା, ତେଣୁ ଆତ୍ମଜ ବୋଲି କୁହାଯାଉଛି, ପୁତ୍ରକୁ ଆତ୍ମଜ ବୋଲି କୁହାଯାଉଛି। ଆତ୍ମଯାହା ବହୁବଚନରେ କୁହାଯାଇଛି, ତାର 7 ପୁତ୍ର ଥିଲେ। ତେଣୁ ତସ୍ୟାତ୍ମଯା ସପ୍ତ ପିତୁ ବଧାତୁରା, ତେଣୁ ପିତାଙ୍କର ଯେତେବେଳେ ବଧ ହେଇଗଲା, ତେଣୁ ଆତୁର ହେଇଗଲେ ଯେତେବେଳେ ଜଣଙ୍କର ପିତାଙ୍କର ଯେତେବେଳେ ମୃତ୍ୟୁ ହେଉଛି, କିଭଳି ଭାବରେ ତାଙ୍କର ସନ୍ତାନମାନଙ୍କର ଦଶା ନ ହେଉଥିବ, ଆତୁର ହେଇଯାଇଥିବ ସେତେବେଳେ ସେହି ସମୟରେ ମୃତ୍ୟୁରେ ବଧ ଭଗବାନ ତାକୁ ବଧ କରିଛନ୍ତି। ତାହାର ଯେଉଁ 7 ପୁତ୍ର ରହିଛନ୍ତି ସେମାନେ ଆତୁର ହେଇକରି ପ୍ରତିକ୍ରିୟା ଅମର୍ଷ ଜୁସ, ତେଣୁ ପ୍ରତି ମାନେ ଫର୍ ଇଚ୍ ଆକ୍ସନ୍ ଦେର୍ ଇଜ୍ ଆନ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍ ବୋଲି କୁହାଯାଏ। ବୈଜ୍ଞାନିକମାନେ ମୋତେ କହୁଛନ୍ତି ନ୍ୟୁଟନ୍ଙ୍କ ଥାର୍ଡ ଲ ଅଫ୍ ମୋସନ୍, ଏଇଟା ଯେକୌଣସି କାର୍ଯ୍ୟ ହେଉଛି ତାର ଗୋଟେ ପ୍ରତିକ୍ରିୟା ରହୁଛି, ତେଣୁ ଭଗବାନ ଏ ଯେଉଁ କାର୍ଯ୍ୟ କଲେ ତାର ପ୍ରତିକ୍ରିୟା ଏମାନେ କଲେ, ଅମର୍ଷ କ୍ରୋଧ ଆସିଗଲା, ତାଙ୍କର କ୍ରୋଧ ଆସିଗଲା, ପିତାଙ୍କ ମୃତ୍ୟୁରେ କ୍ରୋଧ ଆସିଗଲା, ଅମର୍ଷ ଜୁସ ଅମର୍ଷ ଯୁକ୍ତ ହେଇ କ୍ରୋଧ ଯୁକ୍ତ ହେଇକରି ସେ ପ୍ରତିକ୍ରିୟା କରିବା ପାଇଁ ଆରମ୍ଭ କଲେ। କ'ଣ କଲେ ନା ସମୁଦ୍ୟ ତାହା, ସମ୍ୟକ ରୂପରେ ଉଦ୍ୟତ ହେଇଗଲେ ସେମାନେ। ସାତ ପୁତ୍ର ଯାହାର ଥିଲେ ଏ ଖବର ତାଙ୍କୁ ମିଳିଗଲା। ଏ ଯେଉଁ ଯୁଦ୍ଧ କରୁଥିଲେ ସେମାନେ ମଧ୍ୟ ଲକ୍ଷ୍ୟ କରି ରହୁଥିଲେ କ'ଣ ହେଉଛି କ'ଣ ନାହିଁ। ସତମାନେ ସେମାନେ ଯାଇ ଶୋଇକି ରହିଥିଲେ ତାହା ନୁହଁ, ପିତା ଯାଇ ଯୁଦ୍ଧ କରୁଛନ୍ତି, ଯୁଦ୍ଧ କ୍ଷେତ୍ରରେ ପୁତ୍ରମାନେ ଆଉ କ'ଣ ରହିଥିବେ କି ସେମାନେ କ'ଣ ଉଦ୍ଗ୍ରୀବ ରହିଥିବେ, କ'ଣ ହେଲା କ'ଣ ହେବ। ପ୍ରଥମ ଥର ପାଇଁ ପ୍ରାଗ ଜ୍ୟୋତିଷପୁରରେ ଏଭଳି ଘଟଣା ହେଲା। ଏଇଟା ବହୁତ ଏଭଳିକି ଯେତେବେଳେ ବର୍ଣ୍ଣନା କରାଯାଇଛି ଜଣେ ଆଚାର୍ଯ୍ୟ କହୁଛନ୍ତି ବାୟୁ ଇତ୍ୟାଦି ସୃଷ୍ଟି ହେଉନଥିଲେ ସେତେବେଳେ ମଧ୍ୟ ଏଇସବୁ ସୃଷ୍ଟି ହେଇଥିଲା ବା କୁହା, ଏଇଟା କେମିତି ସମ୍ଭବ ମୁଁ ଜାଣିପାରୁନାହିଁ। ଅବଶ୍ୟ ଯାହା ବି ହଉ, ବହୁ କାଳରୁ ସେ ଥିଲା ସେ ରାଜ୍ୟ ପ୍ରାଗ ଜ୍ୟୋତିଷପୁର। ଭଗବାନ ଯେତେବେଳେ କ'ଣ ଏଇଟା ଆଉ ଗୋଟେ ସମୟରେ ବର୍ଣ୍ଣନା କରାଯାଇଛି, ଏଇଟା ଆମେ କହିଥିଲେ ବୋଧେ, ଏଇଟା ବର୍ଣ୍ଣନା କରାଯାଇଛି ପୃଥିବୀଦେବୀଙ୍କର ପୁତ୍ର ପୃଥିବୀଦେବୀ ଆମର କହିଥିଲେ, ସେଇଟା କହିଦେବା ଗୋଟେ ଥରେ। ଭଗବାନ ବିଭିନ୍ନ ଭାବରେ ଭଗବାନ ଚାରି ରୂପରେ ପ୍ରକାଶିତ ହୁଅନ୍ତି। ଗୋଟେ ରୂପରେ ଭଗବାନ ଶୟନ କରନ୍ତି, ଗୋଟେ ରୂପରେ ଭଗବାନ ଶାସନ କରନ୍ତି, ଗୋଟେ ରୂପରେ ଭଗବାନ ଖାଦ୍ୟ ଗ୍ରହଣ କରନ୍ତି, ଆଉ ଗୋଟେ ରୂପରେ ଭଗବାନ ସବୁ ଉପଭୋଗ କରନ୍ତି। ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଯେତେବେଳେ ଶୟନ କରନ୍ତି, ଗୋଟେ ରୂପରେ ତପସ୍ୟା କରନ୍ତି, ଏସବୁ ରହିଛି। ତେଣୁ ଭଗବାନ ଯେତେବେଳେ ତପସ୍ୟା କରନ୍ତି, ଯେଉଁ ରୂପରେ ତପସ୍ୟା କରନ୍ତି, ଯେଉଁ ଆଉ ଗୋଟେ ରୂପ ଯେ ସବୁ କାର୍ଯ୍ୟ କରୁଥିଲେ ସେ ଆସିକି ତପସ୍ୟା ବା ଶୟନ କରିଥିଲେ, ସେ ତପସ୍ୟା କରିବେ, ଯେ ତପସ୍ୟା କରୁଥିଲେ ସେ ଯେତେବେଳେ ଆଠିକି ଆସି ଦେଖୁଛନ୍ତି, ସେହି ସମୟ ପୃଥିବୀ ଦେବୀ ତପସ୍ୟା କରୁଥିଲେ। ତେଣୁ ତପସ୍ୟା କରୁଥିବାରୁ ଭଗବାନ ତାଙ୍କ ଉପରେ ବହୁତ ସନ୍ତୁଷ୍ଟ ହୋଇଗଲେ, ପୃଥିବୀ ଦେବୀଙ୍କ ଉପରେ ସନ୍ତୁଷ୍ଟ ହୋଇଗଲେ। ତେଣୁ ପଚାରିଲେ କ'ଣ ତୁମେ ବର ଚାହୁଁଛ, ତେଣୁ ପୃଥିବୀ ଦେବୀ ଚାହିଁଲେ ଗୋଟେ ସନ୍ତାନ ଚାହିଁଲେ। ଏ ସନ୍ଧ୍ୟା ସମୟ ଥିଲା, ସେଥିପାଇଁ ସନ୍ଧ୍ୟା ସମୟରେ ଏ ପୁତ୍ର ଜାତ ହେଇଥିଲେ, ନରକ ନାମ ହେଇଛି ତା'ର, ତାଙ୍କ ବିଷୟରେ ଆମେ କହିବା ପରେ ଆସିବ, ମୁର ବିଷୟରେ ନରକ ବିଷୟ କଥା ଆସିବ। ଏ ମୁର ଯେଉଁ ହତ୍ୟା ହେଲା, ଏ ନରକ ଯେଉଁ କରିଥିଲେ ରାଜ୍ୟ କରିଥିଲେ ପ୍ରାଗ ଜ୍ୟୋତିଷପୁର, ଇଏ ହେଉଛି ତାଙ୍କ ରାଜଧାନୀ, ବହୁତ ପ୍ରାଚୀନ କାଳରୁ ଥିଲା ଏଇଟା, ଆଜି ପର୍ଯ୍ୟନ୍ତ କେହି ତାକୁ ଭେଦ କରି ଆସିପାରୁନଥିଲେ। ଏଭଳି ଭାବରେ ମଡ଼ର୍ନ ଅସ୍ତ୍ରରେ ସବୁ ସଜ୍ଜିତ ହେଇଥିଲେ ସିଏ, ମଡ଼ର୍ନ ଅସ୍ତ୍ରରେ। କିନ୍ତୁ ଭଗବାନ ଯେତେବେଳେ ଏସବୁ କାର୍ଯ୍ୟ କଲେ, ସେମାନେ ସବୁ ଉଦ୍ବିଗ୍ନ ହୋଇକି ରହିଥିଲେ କ'ଣ ହେବ କ'ଣ ନାହିଁ। ମୁର ପ୍ରଥମେ ଯାଇ ଯୁଦ୍ଧ କରୁଥିଲା ଭଗବାନଙ୍କ ସହିତ। ତେଣୁ ଏ ପିଲାମାନେ ଯେଉଁ ସାତଟି ପୁତ୍ର ତାଙ୍କର ରହିଛନ୍ତି, ସେମାନେ ଯେତେବେଳେ ଶୁଣିଲେ ଖବର ପାଇଲେ ବା ଦେଖୁଥିବେ, ତାଙ୍କର ପ୍ରାଚୀ ଉପରେ ଠିଆ ହୋଇକି ଯୁଦ୍ଧ ଦେଖୁଥିବେ, ଦେଖିକରି ଯେତେବେଳେ ଏହିଭଳି ଭାବରେ ତାଙ୍କ ପିତାଙ୍କର ମୃତ୍ୟୁବରଣ ହେଲା, ସେତେବେଳେ ସେ ବହୁତ କ'ଣ ଆତୁର ହୋଇକରି ବହୁତ କ୍ରୋଧରେ ଭଗବାନ ପାଖକୁ ପ୍ରତିକ୍ରିୟା କରିବା ପାଇଁ ଆସିଗଲେ, ସମୁଦ୍ରତା ଯୁଦ୍ଧ କରିବା ପାଇଁ ଭଗବାନଙ୍କ ସହିତ। ସାତ ଜଣ ପୁତ୍ର ଏକ ସମୟରେ ଆସୁଛନ୍ତି, ଆ ପର ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ବର୍ଣ୍ଣନା କରାଯାଇଛି କ'ଣ ତା ସାତ ଜଣ ପୁତ୍ରଙ୍କ ନାମ ରହିଛି। ସାତ ଜଣ ପୁତ୍ର ହେଉଛନ୍ତି କିଏ କିଏ ନା, ଯେଉଁ ତାମ୍ର ଅନ୍ତରିକ୍ଷ ଶ୍ରବଣ ବିଭାବସୋ ବସୋ ନଭସ୍ୱାନ ଅରୁଣାଶ୍ଚ ସପ୍ତମ, ସାତ ପୁତ୍ର। ଗୋଟେ ପୁତ୍ର ହେଉଛି ତାମ୍ର, ତା ନାମ ଯେଉଁ ହେଇଛି ସେହି ଅନୁସାରେ ତାଙ୍କର ମଧ୍ୟ ସବୁ ରହିଛି, ତାଙ୍କର ଗୁଣ ମଧ୍ୟ ସେହିଭଳି ଭାବେ ରହିଛି ବା ଶକ୍ତି ମଧ୍ୟ ସେହିଭଳି ଭାବେ ରହିଛି। ତାମ୍ର ତାମ୍ର ଅନ୍ତରିକ୍ଷ ଆକାଶ ଅନ୍ତରିକ୍ଷ ଏଭଳି ଭାବେ ତା'ର ରୂପ ମଧ୍ୟ ଥିଲା। ଶ୍ରବଣ ତା ଗୋଟେ ନାମ ହେଉଛି ଶ୍ରବଣ, ଶ୍ରବଣ ବିଭାବସୁ ବସୁ 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 ନା, ଭଗବତ ଗୀତାରେ ଭଗବାନ କହିଲେ ବସୁ ବସୁ ହେଉଛି କ'ଣ ବିଦ୍ୟୁତ ବା କ'ଣ ଅଗ୍ନି ହେଉଛନ୍ତି ଗୋଟେ ବସୁ। ତେଣୁ ଇଏ ଭୀଷ୍ମଦେବ ମଧ୍ୟ ବସୁ ଜଣେ ଥିଲେ, ଅଷ୍ଟବସୁ ଭିତରେ ଜଣେ ଭୀଷ୍ମଦେବ ଥିଲେ। ଗଙ୍ଗାଦେବୀ ତାଙ୍କର ପୁତ୍ରମାନଙ୍କୁ ସବୁ ଜଳରେ ପଶାଇ ଦେଉଥିଲେ ନା, ଗଙ୍ଗା କାହାର ଶାନ୍ତନୁଙ୍କର ପତ୍ନୀ ହେଇଥିଲେ, ଇଏ ସବୁ ବହୁତ କଥା ରହିଛି। ତେଣୁ ଗୋଟିଏ ଗୋଟିଏ ପୁତ୍ରକୁ ଭସେଇ ଦେଉଥିଲେ ଗଙ୍ଗାରେ, ଯେତେବେଳେ ଅଷ୍ଟମ ପୁତ୍ରକୁ ଭସେଇ ଦେବା ପାଇଁ ବସିଥିଲେ, ସେତେବେଳେ ଭୀଷ୍ମଦେବ ମନା କରିଦେଲେ, ସେଥିପାଇଁ ତାଙ୍କୁ ଛାଡ଼ିଦେଇ ଗଲେ, ଭୀଷ୍ମଦେବ ପିତା ଶାନ୍ତନୁ ମନା କରିଦେଇଥିଲେ, ତେଣୁ ସେ ଭୀଷ୍ମଙ୍କୁ ସେଠି ଛାଡ଼ିକି ଯାଇଥିଲେ ଭୀଷ୍ମଦେବ। ଏସବୁ ବହୁତ କଥା ରହିଛି, ମହାଭାରତ ସବୁ ବର୍ଣ୍ଣନା କରାଯାଇଛି। ଇଏ ଜଣେ ବସୁଥିଲେ, ତେଣୁ ଇଏ ବିବାହ ବସୁ ଯିଏ, ଇଏ ମଧ୍ୟ ସେହିଭଳି ଭାବରେ ଭୀଷ୍ମଙ୍କ ଭଳି ତାଙ୍କର ଶକ୍ତି ଥିଲା, ଏଭଳି ସେମାନେ ସବୁ ପରାକ୍ରମଶାଳୀ ଥିଲେ। ଏବଂ ବିବାହ ବସୁର ବସୁ ନଭସ୍ୱାନ, ବିବାହ ବସୁ ନଭସ୍ୱାନ ବସୁ, ଆଉ ଜଣେ ଥିଲେ ବସୁ, ଆଉ ଜଣଙ୍କ ନାଁ ହେଉଛି ନଭସ୍ୱାନ, ଆଉ ଜଣଙ୍କ ନାଁ ହେଉଛି ଅରୁଣ। ଏଇଭଳି ଭାବରେ ସାତ ପୁତ୍ର ଥିଲେ, ସାତ ପୁତ୍ର ଥିଲେ ସେମାନେ ସବୁ ପୀଠଂ ପୁରସ୍କୃତ ଚମୁପତି ମୃଦେ, ତେଣୁ ତାଙ୍କର ଯେଉଁ ସୈନ୍ୟମାନଙ୍କର ଯିଏ ସେନାଧ୍ୟକ୍ଷ ଥିଲେ ତାଙ୍କ ନାଁ ହେଉଛି ପୀଠଂ, ତେଣୁ ପୀଠକୁ ଆଗରେ ରଖିକରି ଭୌମାସୁର ତାଙ୍କୁ ପଠାଉ, ଯାହା ହେବ ବର୍ତ୍ତମାନ ଯୁଦ୍ଧ କର, ସରି ଭୌମ ଇଏ ତ ହଁ ଭୌମ ଭୌମ ନାଁ ହେଉଛି ନରକ, ଭୌମ ଭୌମ ମଧ୍ୟ ଦେଖୁଛି କବିର ଭାବ ଯୁଦ୍ଧ ହେଉଛି, ଦେଖୁଛି ନରକ ନରକ ଦେଖୁଛି, ମୁଧ ମଧୁ ପରେ ନରକ ଆସିବେ, ମୂର ପରେ ନରକ ଆସିବେ, ମୂର ସହିତ ଯୁଦ୍ଧ ହୋଇସାରିଲା ପରେ ନରକ ଆସିବେ, ବର୍ତ୍ତମାନ ଲାଷ୍ଟକୁ ଆସିବେ ସିଏ, ଯେମିତି ରାବଣଙ୍କ ସହିତ ଯୁଦ୍ଧ ହୋଇଥିଲା ସେଇଭଳି ଭାବେ ସବୁ ପୁତ୍ରମାନଙ୍କୁ ପଠାଇଥିଲେ, ସବୁ ରହିଥିଲା ସବୁ ରହି ଭାଇମାନଙ୍କୁ ପଠାଇଥିଲେ, ତେଣୁ ତାଙ୍କର ସେନାପତି ସହିତ ସାତ ପୁତ୍ରକୁ ପଠାଇଲେ ନରକ ବା ମହୁମଂସୁର ପଠାଇଲେ, ପୀଠଂ ପୁରସ୍କୃତ ଚମୁପତିଂ ମୃଦେ, ଚମୁପତିଂ ତାଙ୍କ ସେନାଧ୍ୟକ୍ଷ ସେଇ ଯୁଦ୍ଧ କ୍ଷେତ୍ରକୁ ବର୍ତ୍ତମାନ ଗଲେ, ଭୌମ ପ୍ରଯୁକ୍ତା ନିରଗନ ଦ୍ରୁତାୟୁଧା, ତାଙ୍କର ଯେଉଁ ରହିଥିଲେ ଯେଉଁଠୁ ଯାହାନ ରହିଥିଲେ ସେଠୁ ବାହାରିଲେ, ସେମାନେ ବାହାରିକି ଭୌମ ପ୍ରଯୁକ୍ତା ଭୌମ ବା ନରକାସୁର ତାଙ୍କୁ ପଠାଇଲେ, ଯାଅ ଯୁଦ୍ଧ କରିବ ବର୍ତ୍ତମାନ ସମୟ ଆସିଗଲା ଯୁଦ୍ଧ କରିବା ପାଇଁ, ତେଣୁ ଯେତେବେଳେ ଯାଉଛନ୍ତି ଦ୍ରୁତାୟୁଧା ତାଙ୍କର ଆୟୁଧମାନଙ୍କୁ ସବୁ ଧରି ଯାଉଛନ୍ତି, ଯେତେ ସବୁ ଆୟୁଧ ଅଛି ସବୁ ଧରି ଯାଉଛନ୍ତି, ତେଣୁ ତାପର ଶ୍ଳୋକରେ କହୁଛନ୍ତି 13 ଶ୍ଳୋକରେ ପ୍ରାୟୋଜତା ସାଧ୍ୟ ସରାନ୍ନ ସିନ୍ ଗଦାହା ଶତ୍ରୁ ଶତ୍ରୁଷ୍ଟି ଶୁଳା ନିୟୋଜିତେ ଋଷୋଲୁଣା ତତ୍ଶସ୍ତ୍ରକୂଟଂ ଭଗବାନ ସ୍ୱମାର୍ଗଣେ ଅମୋଘ ବୀର୍ଯ୍ୟ ଚକର୍ତ୍ତ ଭଗବାନ, ସେମାନଙ୍କୁ ସବୁ ହତ୍ୟା କରିଦେଲେ, ଚକର୍ତ୍ତ କାଟିଦେଲେ, ଯେମିତି ଆକୁ କାଟିଦେଲେ ସେଇଭଳି ଭାବରେ କାଟିଦେଲେ, ହ ଶବ୍ଦ ସୁଖଦେବ ଗୋସ୍ୱାମୀ ଏତେ ଆନନ୍ଦରେ ବର୍ଣ୍ଣନା କରୁଛନ୍ତି ଏଇ ଲୀଳାଟି, ତେଣୁ ଏଠି କୁହାଯାଉଛି ପ୍ରାୟ ସେମାନେ ଯେତେବେଳେ ତାଙ୍କର ଆସାଧ୍ୟ ତାଙ୍କର ଯେଉଁ ସର ସବୁ ରହିଛି ବା ଅସ୍ତ୍ର ସବୁ ରହିଛି ସବୁ ଯେଉଁ ପ୍ରୟୋଗ କରୁଥିଲେ ଭଗବାନଙ୍କ ସହିତ, ଆସିନ୍ ଗଧା କି ଗଧା କି ଅସି କି ଖଡ଼ଗରେ ସହିତ ଯୁଦ୍ଧ କରୁଥିଲେ କି ଗଧାର ସହିତ ଯୁଦ୍ଧ କରୁଥିଲେ କି ଶକ୍ତି ବା ଭାଲାର ସହିତ ଯୁଦ୍ଧ କରୁଥିଲେ କି ରିଷ୍ଟି, ରିଷ୍ଟି ମଧ୍ୟ ଗୋଟେ ଅସ୍ତ୍ର କୌଣସି ଅସ୍ତ୍ର ସେ କୁହାଯିବ, ଶୁଳା କିଏ ଶୁଳ ପ୍ରୟୋଗ କରୁ ତ୍ରିଶୁଳ ଯେମିତି ରହିଥିଲା କିଏ ଶୁଳ ପ୍ରୟୋଗ କରୁଥିଲେ ଅଜିତେ ଭଗବାନଙ୍କୁ ଅଜିତଙ୍କ ସହିତ ଯୁଦ୍ଧ କରୁଥିଲେ, ରୁଷା ବହୁତ କ୍ରୋଧର ସହିତ ଯୁଦ୍ଧ କରୁଥିଲେ, ଯୁଦ୍ଧ କରୁଥିଲେ ଉର୍ବଣା ଭୟଙ୍କର ଯୁଦ୍ଧ ହେଉଥିଲା, ତତ୍ ଶସ୍ତ୍ର କୂଟମ ଭଗବାନ ସୁମାର୍ଗଣୀ, ଭଗବାନ ସେସବୁ ଅସ୍ତ୍ରମାନଙ୍କୁ ସବୁ ଛେଦନ କରିଦେଲେ ମାର୍ଗଣୀ, ଅମୋଘ ବୀର୍ଯ୍ୟ ଶୀଳ ସହ ଚକର୍ତ୍ତ ଭଗବାନ ହେଉଛନ୍ତି ଭଗବାନଙ୍କର ସବୁ ଅମୋଘ ବୀର୍ଯ୍ୟ, ଭଗବାନଙ୍କ ଶକ୍ତି କିଏ ବ୍ୟର୍ଥ ହେବ ନାହିଁ, ଭଗବାନ ହେଉଛନ୍ତି ଶକ୍ତିମାନ ସିଏ ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ତେଣୁ ତାଙ୍କର କଥା ମଧ୍ୟ ବୀର୍ଯ୍ୟବତୀ କଥା, ଭଗବାନ କଥା କ'ଣ କହିବା, ଭଗବାନ ଶକ୍ତି କ'ଣ କହିବା, ଭଗବାନ କଥା ପରିବେଷଣ କରାଯାଉଛି ସେଠି କୁହାଯାଏ ବୀର୍ଯ୍ୟବତୀ କଥା, ଭାଗବତ ତୃତୀୟ ସ୍କନ୍ଦ 25 ଅଧ୍ୟାୟରେ ଏ କଥା କହୁଛନ୍ତି ଭଗବାନ କପିଳ ଦେବେ ତାଙ୍କ ମାଆଙ୍କୁ, ସତାଂ ପ୍ରସଙ୍ଗାନ ମମ ବୀର୍ଯ୍ୟ ସମ୍ବିଦୋ ଭବନ୍ତି ହୃତ୍କର୍ଣ୍ଣର ସାୟନା କଥା ତଜ୍ଜୋଷଣା ଦାସ ଉପବର୍ଗ ପତ୍ମନି ଶ୍ରଦ୍ଧା ରତି ଭକ୍ତିର ଅନୁକ୍ରମିଷ୍ୟତି, ସତାଂ ପ୍ରସଙ୍ଗାନ ମମ ବୀର୍ଯ୍ୟ ସମ୍ବିଦୋ, ଭଗବାନଙ୍କ ଯେଉଁ କଥା ଭଗବାନଙ୍କ ଯେଉଁଭଳି ଭାବେ ଶକ୍ତି ରହିଛି ଭଗବାନ କଥାରେ ମଧ୍ୟ ସେଇଭଳି ଭାବେ ଶକ୍ତି ରହିଛି, ଆଉ ଭଗବାନ ଯେଉଁ ଯୁଦ୍ଧ କରିବେ ତାଙ୍କର ଅସ୍ତ୍ର ସବୁ ରହିଛି ତାଙ୍କର କ'ଣ ଶକ୍ତି କଥା କ'ଣ କହିବା, କେବଳ ତାଙ୍କ କଥା ଯେଉଁମାନେ ଶୁଣିବେ ଇଏ କହୁଛନ୍ତି ଆମର ଭଗବାନ କପିଳଦେବ ମା ଦେବତୀ କହୁଛନ୍ତି, ଭକ୍ତମାନଙ୍କ ସହିତ ଯେତେବେଳେ ଆମେ ଭଗବାନ କଥା ପରିବେଷଣ କରୁଛି ବୀର୍ଯ୍ୟବତୀ କଥା, ବହୁତ ଶକ୍ତି ରହିଛି ଏ କଥାରେ, ବହୁତ ଶକ୍ତି ରହିଛି, କ'ଣ ଯେଉଁମାନେ ଶ୍ରବଣ କରିବେ କ'ଣ ହେବ ନା ଭବନ୍ତି ହୃତ୍କର୍ଣ୍ଣର ସାୟନ କଥା, ଏ ଭଗବାନ କଥା ହୃଦୟ ଏବଂ କର୍ଣ୍ଣକୁ ବହୁତ ରସ ପ୍ରଦାନ କରିବ, ରସ ପ୍ରଦାନ କରିବ, ଇଏ କଥା ରସ ତବ କଥା ଅମୃତମ ଅମୃତ, ଇଏ ରସ ଭଗବାନ କଥା ହେଉଛି ରସ, ବଧୁ ଗଳୁଛି ମକରନ୍ଦ ଭଗବାନ କଥା ହେଉଛି ମକରନ୍ଦ, ଆମର ସେ ସମୟରେ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହୁଥିଲେ ଏ ମକରନ୍ଦଟା କ'ଣ, ଏ ପଦୁ ଗଳୁଛି ମକରନ୍ଦ, ଏ ମକରନ୍ଦଟା କ'ଣ, ଏ ଭଗବାନ କଥା, ସବୁକିଛି ଭଗବାନଙ୍କର ଅମୃତ, କିନ୍ତୁ ମୁଖ୍ୟ ଅମୃତ ହେଉଛି କଥା, ଭଗବାନ କଥା ଅମୃତ। ତେଣୁ ଏଠି ଯେତେବେଳେ ଭଗବାନ କଥା ପରିବେଷଣ ହେଉଛି, ହୃଦୟ ଏବଂ କର୍ଣ୍ଣକୁ ବହୁତ ଆନନ୍ଦ ପ୍ରଦାନ କରୁଛି। ଯେଉଁମାନଙ୍କୁ ଆନନ୍ଦ ପ୍ରଦାନ କରୁନାହିଁ କାହିଁକି ନା ତାଙ୍କର ବିଭିନ୍ନ ପ୍ରକାର ଅନର୍ଥ ରହିଛି, ସେଥିପାଇଁ ସେ ରସ ପ୍ରାପ୍ତ ହୋଇପାରୁନାହାନ୍ତି। କିନ୍ତୁ ଏଇ ଭଗବାନ କଥା ଶ୍ରବଣ କରି ଚାଲିଲେ ତାଙ୍କର ସବୁ ଅନର୍ଥ ଦୂର ହେବ, ରସ ପ୍ରାପ୍ତ ହେବେ। ଏବଂ ଏଇ ଭଗବାନ କଥା ଶ୍ରବଣ କଲେ କ'ଣ ହେବ, ବୀର୍ଯ୍ୟବତୀ କଥା କେମିତି ଆମେ କହିବା ନା, ଆସୁ ଅପବର୍ଗ ବର୍ତ୍ତମାନି, ଆମେ ଏଇ ଯେଉଁ ଭୌତିକ ଜଗତରେ ରହିଛେ, ମୃତ୍ୟୁ ଜଗତରେ ରହିଛେ। ପବର୍ଗ ପ ଫ ଭ ମ ଏ ପାଞ୍ଚଟିକୁ ପବର୍ଗ ବୋଲି କୁହାଯାଏ। ହଁ, ଏ ପବର୍ଗରୁ ଅପବର୍ଗକୁ ଆମେ ଯିବା, ଏ କ'ଣ ଛୋଟିଆ କଥା, ପବର୍ଗରୁ ଅପବର୍ଗକୁ ଯିବା। କେତେଜଣ ଜାଣନ୍ତି ଅପବର୍ଗ ବିଷୟରେ, କେତେଜଣ ଜାଣନ୍ତି, ଆଉ ଜାଣିଲେ ମଧ୍ୟ କେତେଜଣ ଯାଇପାରିବେ ସେ ରାସ୍ତାକୁ। ହଁ, କିନ୍ତୁ ଏଇ ଭଗବାନ କଥା ଏଭଳି ବୀର୍ଯ୍ୟବତୀ କଥା ଯେ କେବଳ ଶ୍ରବଣ ମାତ୍ରକେ ଜଣେ ପବର୍ଗରୁ ଅପବର୍ଗ ରାସ୍ତାକୁ ଚାଲିଯିବ। ଅପବର୍ଗ ରାସ୍ତାକୁ ଚାଲିବ ବୋଲି କେମିତି କ'ଣ ପ୍ରମାଣ କ'ଣ ରହିଛି ବା ଲକ୍ଷଣ କ'ଣ ରହିଛି ନା, ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷତି, ଭଗବାନ ପ୍ରତି ବିଶ୍ୱାସ ଆସିବ ଏବଂ ଭଗବାନ ପ୍ରତି ପ୍ରେମ ଆସିବ। ଏହିଭଳି ଭାବରେ ଗୋଟିଏ ପରେ ଗୋଟିଏ ଆସିବ, ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମେ ଗୋଟିଏ ପରେ ଗୋଟିଏ ଆସିବ। ଏହି ଅପବର୍ଗ ରାସ୍ତାର କଥା ଲକ୍ଷଣ, ଭଗବାନ କଥାରେ ଏତେ ବୀର୍ଯ୍ୟ ରହିଛି, ଶକ୍ତି ରହିଛି, ଆଉ ଭଗବାନ ଅନ୍ୟ ଶକ୍ତି ଯେଉଁ ସବୁ ଆୟୁଧ ସବୁ ତା କଥା କ'ଣ କହିବା। ଏଠି କୁହାଯାଉଛି ଅମୋଘ ବୀର୍ଯ୍ୟ, ତାହାର ବ୍ୟର୍ଥ ହେବ ନାହିଁ, ଭଗବାନଙ୍କର ଯେଉଁ ସବୁ ଆୟୁଧ ସବୁ ରହିଛି କେବେ ବ୍ୟର୍ଥ ହେବ ନାହିଁ। ଆମେ କହିଲେ ନା ସୁଦର୍ଶନ ମଧ୍ୟ ସେଭଳି ଭାବରେ, ତେଣୁ ଭଗବାନଙ୍କ ସହିତ କ'ଣ ସେ ଯୁଦ୍ଧ କରିବେ, ତୀର ସହ ଭଗବାନ ସେ ସବୁ ଅସ୍ତ୍ରକୁ ତାଙ୍କର ଅସ୍ତ୍ର ଦ୍ୱାରା ସବୁ ଟିକ ଟିକ କରିଦେଲେ, ଟିକ ଟିକ ତିଳ ତିଳ ଯେଉଁ ରହିଛି ତିଳ ରାଶି ଭଳି ଏଭଳି ଟିକ ଟିକ କରିଦେଲେ ସେ ଅସ୍ତ୍ରକୁ ତିଳ ସହ। ଚକର୍ତ୍ତଃ ଭଗବାନ ସବୁ ତିଳ ତିଳ କରିଦେଲେ, କାଟିଦେଲେ ଏଇଭଳି ଭାବରେ। ତେଣୁ ଏଠି କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି, ସରାଦିନା ଯଥୋତ୍ତରଂ ଗୁରୁତ୍ୱେ, ଏ ଯେଉଁ ବିଭିନ୍ନ ପ୍ରକାର ସର ଯେଉଁ ବିଭିନ୍ନ ପ୍ରକାର ଅସ୍ତ୍ର ଯୁଦ୍ଧ କରୁଥିଲେ ସେମାନେ, ଏ ଗୋଟିଏ ପରେ ଗୋଟିଏ ଯେଉଁ ଅସ୍ତ୍ର ବ୍ୟବହାର କରାଯାଏ, ପ୍ରଥମେ ହେଉଛି କ'ଣ ସର ଆସିଲା, ସରଠାରୁ ଆହୁରି ଅଧିକ ଶକ୍ତିଶାଳୀ ଥିଲା ଖଡ଼ଗ, ଖଡ଼ଗରେ ଯୁଦ୍ଧ କରୁଥିଲେ, ତାଠାରୁ ଅଧିକ ଶକ୍ତିଶାଳୀ ଥିଲା ଗଦା, ଗଦାରୁ ଅତି ଶକ୍ତିଶାଳୀ ଥିଲା ଭାଲା, ତାଠାରୁ ଅଧିକ ଶକ୍ତିଶାଳୀ ଥିଲା ରିଷ୍ଟି, ତାଠାରୁ ଅଧିକ ଶକ୍ତିଶାଳୀ ଥିଲା ଶୂଳ। ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ଅଧିକ ଯେଉଁ ରହିଛି ନା, ଯେଉଁ ଯୁଦ୍ଧ ଯିଏ କରିବେ, ଯୋଦ୍ଧାମାନେ ଯୁଦ୍ଧ କରୁଛନ୍ତି, ସେ ପ୍ରଥମେ କମ୍ ଶକ୍ତିବାଲାରୁ ଆରମ୍ଭ କରିବେ। କମ୍ ଶକ୍ତିରେ ଯଦି ହେଇଯିବ, ଜଣକୁ ଡିଫିଟ୍ କରିଦେବ, ତାହେଲେ କାହିଁ ଅଧିକ ଶକ୍ତି କାହିଁ ଲଗେଇବେ। ତେଣୁ ପ୍ରଥମେ କମ୍ରୁ ଆରମ୍ଭ କରିକି ତାଠାରୁ 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 ଉଦୟ କରିକି ଶକ୍ତି ପ୍ରୟୋଗ କରିବେ। ଏଠି ମଧ୍ୟ ସେଇଭଳି ଭଗବାନଙ୍କ ସହିତ ଶକ୍ତି ପ୍ରୟୋଗ କରୁଥିଲେ, କିନ୍ତୁ ଭଗବାନଙ୍କ ସହିତ କ'ଣ ହେଇଛି କୁହାଯାଉଛି, ଅଜିତେ, ସେ ହେଉଛନ୍ତି ଭଗବାନ ଅଜିତ, ସେ ତାଙ୍କୁ କେହି ଜିତିପାରିବେ ନାହିଁ। କଦାଚିତ୍ କେନାପି ଜେତୁମ୍ ଅସକ୍ତେ, କେହି ତାଙ୍କୁ ଜିତିପାରିବେ ନାହିଁ, ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ଅଜିତ। ଏବଂ ଏଠି କୁହାଗଲା ଭଗବାନ ଶବ୍ଦ ବ୍ୟବହାର କରାଗଲା, ଭଗବାନ ପରମେଶ୍ୱର ଭଗବାନ ସର୍ବୈଶ୍ୱର୍ଯ୍ୟ ପୂର୍ଣ୍ଣ, ଭଗବାନଙ୍କ ସହିତ କିଏ କ'ଣ କରିବ, ଭଗବାନ ସେ ଶ୍ରୀ ସୀତାରାମ ହନୁମାନ ଯେଉଁ କି ଭଗବାନ ସିଏ ତାଙ୍କ ସହିତ କିଏ ଯୁଦ୍ଧ କରିବ, କିଏ କ'ଣ କରିବ। ତେଣୁ ସୁଖଦେବ ଗୋସ୍ୱାମୀ ସେଇଥିପାଇଁ ଏ ନା ଏଇ ଶବ୍ଦଟି ବ୍ୟବହାର କଲେ, ଭଗବାନ ସିଏ, ତେଣୁ ଭଗବାନ ସବୁ ପୂର୍ଣ୍ଣ ରହିଛି, ସେ ପୂର୍ଣ୍ଣ, ସେ ପୂର୍ଣ୍ଣ। ତେଣୁ ହ ଶବ୍ଦ ଚକର୍ତ୍ତ ହ ତେଣୁ ବର୍ଣ୍ଣନା କରୁଛନ୍ତି ଏଇ ଲୀଳା ମଧୁ ସହିତ ମୂର ସହିତ ଯେଉଁ ବର୍ଣ୍ଣନା କଲେ ଏବଂ ତାଙ୍କ ପୁତ୍ରମାନଙ୍କ ସହିତ ଯେଉଁ ଯୁଦ୍ଧକୁ ବର୍ଣ୍ଣନା କରୁଛନ୍ତି, ସୁଖଦେବ ଗୋସ୍ୱାମୀ ଏତେ ଆନନ୍ଦିତ ହେଉଛନ୍ତି, ହ ଶବ୍ଦ ବ୍ୟବହାର କରିଛନ୍ତି, ଆନନ୍ଦ ଏତେ ଆନନ୍ଦରେ ସେଇ ଲୀଳାଟିକୁ ବର୍ଣ୍ଣନା କରିଛନ୍ତି। ତେଣୁ ଆମେ ତିନୋଟି ଶ୍ଳୋକ କାହିଁ କହିଦେଲେ ନା, ଏଇଟି ସରିଯାଉଛି, ତାପରେ ନରକ କଥା ଆସିବ, ମୂର ମୂର ସହିତ ଯୁଦ୍ଧ ସରିଗଲା, 6-13 ଏ 8 ଶ୍ଳୋକରେ ବର୍ଣ୍ଣନା କରାଗଲା, ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କଲେ। ତେଣୁ 14 ଆସିବ ଭଗବାନ ନରକ ସହିତ ଯୁଦ୍ଧ କରିବେ, ତାଙ୍କର ପୁତ୍ର ନରକ, ଏସବୁ ଲୀଳାଟିକୁ 14 ଶ୍ଳୋକରୁ ଆରମ୍ଭ କରାଯିବ। ତେଣୁ ଆମେ 13 ଶ୍ଳୋକ କହିଦେଲେ, ତେଣୁ ଆମର କଥା ଗୋଟେ ବିଶ୍ରାମ ଦେବା ପୂର୍ବରୁ ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକିରି ଭଗବାନଙ୍କର କଥା ବିଶ୍ରାମ ଦେବା। ଜୟ ଶ୍ରୀ ପ୍ରଭୁପାଦ, ଜୟ ଶ୍ରୀମଦ ଭାଗବତମ କି ନରକାସୁର, ନରକାସୁର ତାର ନାମ ହେଉଛି ଭୂମି, ଭୂମିଙ୍କର ପୁତ୍ର ତ, ତେଣୁ ଭୌମାସୁର ମଧ୍ୟ କୁହାଯାଏ। ହଁ, ଭୌମାସୁର ଇଏ ହେଉଛି।